କଳା କରୁଛ, ପ୍ରକୃତ ପକ୍ଷେ ତୁମମାନେ ସବୁ ଅଧିକ ବିଦ୍ୱାନ ପଣ୍ଡିତ, ତେଣୁ ତୁମମାନଙ୍କର ଏସବୁ କଳହ କରିବାର କୌଣସି ଆବଶ୍ୟକତା ନାହିଁ। ତେଣୁ ଅସୁରମାନେ କହୁଛନ୍ତି ଯେ ତୁମେ ଯାହା କହୁଛ ସବୁ ଠିକ, ବର୍ତ୍ତମାନ ତୁମେ ହିଁ ନିଷ୍ପତ୍ତି କର, ଆମେ ଏଇ ଅମୃତଭାଣ୍ଡକୁ ତୁମକୁ ପ୍ରଦାନ କରୁଛୁ, ତୁମେ ନିଷ୍ପତ୍ତି କର କିଏ ପ୍ରଥମେ ଅମୃତ ପ୍ରାପ୍ତ ହେବ। ତେଣୁ ମୋହିନୀ ମୂର୍ତ୍ତି କହୁଛନ୍ତି ଯେ ତୁମେ ମୋ ଉପରେ କିପରି ବିଶ୍ୱାସ ସ୍ଥାପନ କରୁଛ, କୌଣସି ସ୍ତ୍ରୀ ଲୋକକୁ କେବେ ବିଶ୍ୱାସ କରିବା କଥା ନୁହେଁ, ତେଣୁ ତୁମେ ମୋ ଉପରେ କିପରି ବିଶ୍ୱାସ ସ୍ଥାପନ କରୁଛ, ମୋହିନୀ ମୂର୍ତ୍ତି କହୁଛନ୍ତି। ତୁମେ ମୋତେ ଜାଣିନ, ମୁଁ ଏକ ଅଜଣା ସ୍ତ୍ରୀ ଲୋକ, ତେଣୁ ତୁମମାନେ ମୋ ଉପରେ ବିଶ୍ୱାସ କରିବା ଠିକ ନୁହେଁ। ତେଣୁ ଅସୁରମାନେ କହୁଛନ୍ତି, ସେମାନେ ଏତେ ଆକୃଷ୍ଟ ହେଇଯାଇଛନ୍ତି ମୋହିନୀ ମୂର୍ତ୍ତିଙ୍କର ରୂପରେ, ସେମାନେ କହୁଛନ୍ତି ନାଇଁ ନାଇଁ ସବୁ ଠିକ ଅଛି। ସେମାନେ ଭାବୁଛନ୍ତି ମୋହିନୀ ମୂର୍ତ୍ତି ଥଟ୍ଟାରେ ବା ପରିହାସରେ ଏପରି କଥା କହୁଛନ୍ତି, ତାଙ୍କ ଉପରେ ବିଶ୍ୱାସ କରିବା କଥା ନୁହଁ। ତେଣୁ ସେମାନେ କହୁଛନ୍ତି ନାଇଁ ନାଇଁ ସବୁ ଠିକ ଅଛି, ତୁମ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି, ତୁମେ ଯାହା କରିବ ସେଥିରେ ଆମର ରାଜି। ତେଣୁ ଭଗବାନ ମୋହିନୀ ମୂର୍ତ୍ତି ରୂପରେ କହୁଛନ୍ତି ଯେ ତାହେଲେ ମୁଁ ଯାହା କରିବି ସେଥିରେ ତୁମେ କେବେ ପ୍ରତିବାଦ କରିବ ନାହିଁ, ମୁଁ ଯଦି ଅନ୍ୟାୟ କଲେ ମଧ୍ୟ ତୁମେ ପ୍ରତିବାଦ କରିବ ନାହିଁ। ତେଣୁ ସବୁ ଅସୁରମାନେ ରାଜି ହେଇଯାଉଛନ୍ତି ଯେ ମୋହିନୀ ମୂର୍ତ୍ତି ଅନ୍ୟାୟ କଲେ ମଧ୍ୟ ତୁମେ ପ୍ରତିବାଦ କରିବ ନାହିଁ। ତେଣୁ ରୂପ ଦ୍ୱାରା ସେମାନେ ଏତେ ମୋହିତ ହେଇଛନ୍ତି, ବର୍ତ୍ତମାନ ମୋହିନୀ ମୂର୍ତ୍ତି ଯାହା କହିବେ ସେଥିରେ ସେ ରାଜି। ତେଣୁ ଏଥିରୁ ଜଣାଯାଏ ଯେଉଁମାନେ କାମୀ ବ୍ୟକ୍ତି ସେମାନେ କିପରି ନିଜର ବୁଦ୍ଧି ବୃତ୍ତିକୁ ନଷ୍ଟ କରିଥାନ୍ତି, ଅସୁରମାନେ ହେଉଛନ୍ତି ତାର ଉଦାହରଣ। ତେଣୁ ମୋହିନୀ ମୂର୍ତ୍ତି ଅସୁରମାନଙ୍କଠାରୁ ଏପରି ଅମୃତଭାଣ୍ଡକୁ ଗ୍ରହଣ କରି ସେ ପ୍ରଥମେ କହିଲେ ଯେ ସମସ୍ତ ଦେବତା ଏବଂ ଅସୁରମାନେ ତୁମେ ସମସ୍ତେ ଯାଇ ସବୁ ସମୁଦ୍ରରେ ସ୍ନାନ କରି ଆସ, ପ୍ରଥମେ ଶୁଦ୍ଧ ହୁଅ ଏବଂ ସମସ୍ତେ ଉପବାସ ରହିବ, କାରଣ ତୁମେ ସବୁ ଅମୃତ ପାନ କରିବାକୁ ଯାଉଛ, ତେଣୁ ତୁମେ କିଛି ବ୍ରତ ଅନୁଷ୍ଠାନ କରିବା ଆବଶ୍ୟକ। ତେଣୁ ସବୁ ଅସୁର ଏବଂ ଦେବତାମାନେ ଯାଇ ସମୁଦ୍ରରେ ସ୍ନାନ କରୁଛନ୍ତି, ଆସି ନୂତନ ବସ୍ତ୍ର ନୂତନ ଅଳଙ୍କାର ଦ୍ୱାରା ସଜ୍ଜିତ ହେଉଛନ୍ତି ଦେବତା ଏବଂ ଅସୁରମାନେ, ଏବଂ ବ୍ରତ ରଖି ସେମାନେ ଆସି ଉପବେଶନ କରୁଛନ୍ତି। କିନ୍ତୁ ମୋହିନୀ ମୂର୍ତ୍ତି ନିର୍ଦ୍ଦେଶ ଦେଉଛନ୍ତି ଅସୁରମାନଙ୍କୁ ଗୋଟିଏ ସ୍ଥାନରେ ବସିବା ପାଇଁ ଏବଂ ଦେବତାମାନଙ୍କୁ ଟିକେ ଦୂରରେ ବସିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ଏହିପରି ଭାବରେ ଅସୁର ଏବଂ ଦେବତାମାନେ ଭିନ୍ନ ଭିନ୍ନ ସ୍ଥାନରେ ଉପବେଶନ କରି ଅମୃତ ପାନ କରିବା ପାଇଁ ପ୍ରତୀକ୍ଷା କରୁଛନ୍ତି। ସେତେବେଳେ ମୋହିନୀ ମୂର୍ତ୍ତି ଅମୃତ ଭାଣ୍ଡକୁ ଧାରଣ କରି ସେ ପ୍ରଥମେ ଅସୁରମାନଙ୍କ ନିକଟକୁ ଆସିଛନ୍ତି ଏବଂ ଅସୁରମାନଙ୍କ ଆଡ଼କୁ ସେ ଅତି ସ୍ମିତ ହାସ କରି ତାଙ୍କ ଆଡ଼କୁ ଦୃଷ୍ଟି ନିକ୍ଷେପ କରି ଅତ୍ୟନ୍ତ ମଧୁର ବାଣୀ ଦ୍ୱାରା ଅସୁରମାନଙ୍କୁ ସୁନ୍ଦର କଥା କହି ସେମାନଙ୍କୁ ବିମୋହିତ କରୁଛନ୍ତି। ତେଣୁ ଅସୁରମାନେ ମୋହିନୀ ମୂର୍ତ୍ତିଙ୍କର କଥା ଶ୍ରବଣ କରି, ସୁନ୍ଦର ମଧୁର ବାଣୀ ଶ୍ରବଣ କରି ଏବଂ ତାଙ୍କର ଦୃଷ୍ଟି ତାଙ୍କ ଉପରେ ପତିତ ହୋଇଛି ବୋଲି ନିଜକୁ ଅତ୍ୟନ୍ତ ଗର୍ବିତ ମନେ କରି ସେମାନେ ସେଇଥିରେ ସନ୍ତୁଷ୍ଟ ହେଇଯାଉଛନ୍ତି। ତେଣୁ ମୋହିନୀ ମୂର୍ତ୍ତି ଅସୁରମାନଙ୍କୁ ଏହିପରି ଭାବରେ ବିମୋହିତ କରି ସେ ଦେବତାମାନଙ୍କ ନିକଟକୁ ଚାଲିଯାଇଛନ୍ତି ଏବଂ ଦେବତାମାନଙ୍କୁ ସେ ଅମୃତ ପାନ କରାଇବା ପାଇଁ ଉଦ୍ୟୋଗ କରିଛନ୍ତି। ତେଣୁ ଅସୁରମାନଙ୍କ ମଧ୍ୟରୁ ରାହୁ, ଯିଏକି ଅତ୍ୟନ୍ତ ବୁଦ୍ଧିମାନ ଥିଲା, ସେ ଯେତେବେଳେ ଦେଖିଲା ଯେ ଦେବତାମାନେ ବର୍ତ୍ତମାନ ଅମୃତ ପାନ କରୁଛନ୍ତି ଏବଂ ଅସୁରମାନେ କେହି ପ୍ରତିବାଦ କରୁନାହାନ୍ତି, କାରଣ ସେ ପ୍ରତିଜ୍ଞା କରିଛନ୍ତି ମୋହିନୀ ମୂର୍ତ୍ତିଙ୍କ ନିକଟରେ ସେ ଅନ୍ୟାୟ କଲେ ମଧ୍ୟ ପ୍ରତିବାଦ କରିବେ ନାହିଁ, କେବଳ ମୋହିନୀ ମୂର୍ତ୍ତିଙ୍କର ମିଷ୍ଟ ବାକ୍ୟ ବା ମଧୁର ବାଣୀ ଶ୍ରବଣ କରି ସେମାନେ ସନ୍ତୁଷ୍ଟ ହୋଇଛନ୍ତି। ତେଣୁ ଦେଖୁଛନ୍ତି ଦେବତାମାନେ ଅମୃତ ପାନ କରୁଛନ୍ତି, ତେଣୁ ରାହୁ ଦେବତାମାନଙ୍କର ବେଶରେ ଯାଇ ଦେବତାମାନଙ୍କ ମଧ୍ୟରେ ବସି ଅମୃତ ପାନ କରିବାକୁ ଆରମ୍ଭ କରିଛି। ତେଣୁ ଭଗବାନ ଯେତେବେଳେ ଏକଥା ଜାଣିପାରିଛନ୍ତି, ନିଜର ଚକ୍ର ଦ୍ୱାରା ରାହୁର ମସ୍ତକକୁ ଛେଦନ କରିଛନ୍ତି, ତେଣୁ ରାହୁର ମସ୍ତକ କେବଳ ଅମୃତ ପାନ କରିଥିଲା, ତାର ଗଳା ବେଶରୁ ତଳକୁ ଯାଇନଥିଲା, ତେଣୁ ତାର ମସ୍ତକ ଅମର ହେଇଗଲା। ରାବଣ। ତେଣୁ ଏହିପରି ଭାବରେ ଯେତେବେଳେ ଦେବତାମାନଙ୍କୁ ସମସ୍ତ ଅମୃତ ଭଗବାନ ମୋହିନୀ ମୂର୍ତ୍ତି ପ୍ରଦାନ କଲେ, ପ୍ରଦାନ କରିସାରି ସେ ସମସ୍ତଙ୍କ ସମ୍ମୁଖରେ ନିଜର ମୋହିନୀ ମୂର୍ତ୍ତିକୁ ତ୍ୟାଗ କରି ସ୍ୱୟଂ ବିଷ୍ଣୁ ରୂପ ଧାରଣ କଲେ। ତେଣୁ ଅସୁରମାନେ ଦେଖିଲେ ଯେ ଏ ମୋହିନୀ ମୂର୍ତ୍ତି ସ୍ୱୟଂ ଭଗବାନ ବିଷ୍ଣୁ, ସେ ତାଙ୍କୁ ଠକି ଦେଇଛନ୍ତି। ତେଣୁ ସଙ୍ଗେ ସଙ୍ଗେ ଅସୁରମାନେ କ୍ରୋଧାନ୍ୱିତ ହୋଇ ଦେବତାମାନଙ୍କର ଐଶ୍ୱର୍ଯ୍ୟ ଦର୍ଶନ କରି ସେମାନେ ଦେବତାମାନଙ୍କ ଉପରେ ଆକ୍ରମଣ କଲେ। ଭଗବାନ ବିଷ୍ଣୁ ସେ ସ୍ଥାନ ତ୍ୟାଗ କରି ଚାଲିଗଲେ ତାଙ୍କର ଲୋକକୁ। ତେଣୁ ଦେବତାମାନେ ବର୍ତ୍ତମାନ ଅମୃତ ପାନ କରି ନିଜର ଶକ୍ତି ଏବଂ ଐଶ୍ୱର୍ଯ୍ୟକୁ ଫେରି ପାଇଛନ୍ତି। ତେଣୁ ଯେତେବେଳେ ଯୁଦ୍ଧ ହେଉଛି ସେହି ସମୁଦ୍ର ତଟରେ ଅସୁର ଏବଂ ଦେବତାମାନଙ୍କ ମଧ୍ୟରେ, ସେତେବେଳେ ସେହି ସଂଗ୍ରାମରେ ଦେବତାମାନେ ବିଜୟୀ ହୋଇଛନ୍ତି। ଏପରିକି ବଳି ମହାରାଜ ମଧ୍ୟ ଯୁଦ୍ଧରେ ପରାଜିତ ହୋଇ ତାଙ୍କର ସଂଜ୍ଞାହୀନ ଅବସ୍ଥାରେ ପଡ଼ି ରହିଛନ୍ତି, ଏପରିକି ମୃତପ୍ରାୟ ଅବସ୍ଥାରେ ପଡ଼ି ରହିଛନ୍ତି ଏବଂ ଅନ୍ୟ ଦେବତାମାନେ ମଧ୍ୟ ଯୁଦ୍ଧରେ ସବୁ ନିହତ ହୋଇଛନ୍ତି। ତେଣୁ ଏପରି ଅବସ୍ଥାରେ ଯେତେବେଳେ ବ୍ରହ୍ମା ଦେଖିଲେ ଯେ ଦେବତାମାନେ ସମସ୍ତ ଅସୁରମାନଙ୍କୁ ବିନଷ୍ଟ କରିଦେବା ପାଇଁ ବସୁଛନ୍ତି, ସେତେବେଳେ ସେ ନାରଦମାନଙ୍କୁ ପ୍ରେରଣା କଲେ ଅସୁରକୂଳକୁ ରକ୍ଷା କରିବା ପାଇଁ। ତେଣୁ ନାରଦମୁନି ଆସି ଇନ୍ଦ୍ରଙ୍କୁ ଅନୁରୋଧ କଲେ ଯେ ସେ ବର୍ତ୍ତମାନ ଭଗବାନ ବିଷ୍ଣୁଙ୍କର ସାହାଯ୍ୟ ପ୍ରାପ୍ତ ହୋଇଛନ୍ତି, ତେଣୁ ସେମାନେ ଆଉ ଅସୁରମାନଙ୍କୁ ବଧ କରିବା ଉଚିତ ନୁହେଁ, ତେଣୁ ସେମାନେ ଯୁଦ୍ଧ ଏଠାରେ ବନ୍ଦ କରନ୍ତୁ। ତେଣୁ ଦେବତାମାନେ ନାରଦମୁନିଙ୍କର କଥାରେ ଯୁଦ୍ଧ ବନ୍ଦ କରି ସେମାନେ ସ୍ୱର୍ଗଲୋକକୁ ଯାତ୍ରା କଲେ ଏବଂ ନାରଦମୁନିଙ୍କର ନିର୍ଦ୍ଦେଶ ଅନୁସାରେ ଅସୁରମାନେ ବଳି ମହାରାଜ ଏବଂ ଅନ୍ୟ ଅସୁରମାନଙ୍କୁ ନେଇ ଶୁକ୍ରାଚାର୍ଯ୍ୟଙ୍କ ନିକଟରେ ପହଞ୍ଚିଲେ ଅଷ୍ଟଗିରି ପର୍ବତରେ, ଯେଉଁଠାରେ ଶୁକ୍ରାଚାର୍ଯ୍ୟ ରହିଥିଲେ ସେଠାରେ ପହଞ୍ଚିଲେ ଏବଂ ଶୁକ୍ରାଚାର୍ଯ୍ୟ ମୃତ ସଞ୍ଜୀବନୀ ମନ୍ତ୍ର ଦ୍ୱାରା ସମସ୍ତ ଅସୁରମାନଙ୍କୁ ଏବଂ ବଳି ମହାରାଜଙ୍କୁ ମଧ୍ୟ ଜୀବିତ କରାଇଦେଲେ। ଏହିପରି ଭାବରେ ବର୍ତ୍ତମାନ ବଳି ମହାରାଜ ସେ ଶୁକ୍ରାଚାର୍ଯ୍ୟଙ୍କ ଦ୍ୱାରା ଜୀବିତ ହୋଇ ସେ ତାଙ୍କର କୃପା ଲାଭ କଲେ ଏବଂ ତାଙ୍କର କୃପା ଲାଭ କରିଥିବା ହେତୁ, ନିଜର ଜୀବନ ପ୍ରାପ୍ତ ହୋଇଥିବା ହେତୁ ବଳି ମହାରାଜ ଶୁକ୍ରାଚାର୍ଯ୍ୟଙ୍କୁ ଗୁରୁ ରୂପରେ ବରଣ କରି ସେ ତାଙ୍କୁ ବିଭିନ୍ନ ଐଶ୍ୱର୍ଯ୍ୟ ପ୍ରଦାନ କଲେ ଏବଂ ଶୁକ୍ରାଚାର୍ଯ୍ୟ ଏବଂ ତାଙ୍କର ବ୍ରାହ୍ମଣ ବଂଶଜମାନେ ବଳି ମହାରାଜଙ୍କ ଉପରେ ଅତ୍ୟଧିକ ପ୍ରୀତ ହୋଇ ଏବଂ ତାଙ୍କର ସ୍ୱର୍ଗଜୟର କାମନାକୁ ଲକ୍ଷ୍ୟ କରି ତାଙ୍କୁ ଏକ ବିଶ୍ୱଜିତ ଯଜ୍ଞ ଅନୁଷ୍ଠାନ କରିବା ପାଇଁ ତାଙ୍କୁ ପ୍ରେରଣା ପ୍ରଦାନ କଲେ। ତେଣୁ ବଳି ମହାରାଜ ବର୍ତ୍ତମାନ ଶୁକ୍ରାଚାର୍ଯ୍ୟ ଏବଂ ଅନ୍ୟ ବ୍ରାହ୍ମଣମାନଙ୍କର ଦ୍ୱାରା ନିର୍ଦ୍ଦେଶିତ ହୋଇ ଏକ ବିଶ୍ୱଜିତ ଯଜ୍ଞ ଅନୁଷ୍ଠାନ ଆରମ୍ଭ କଲେ, ଯାହାଦ୍ୱାରା ତାର ଉଦ୍ଦେଶ୍ୟ ଥିଲା ସମଗ୍ର ବିଶ୍ୱକୁ ଜୟ କରିବେ, ଏପରିକି ସ୍ୱର୍ଗ ଲୋକକୁ ମଧ୍ୟ ଜୟ କରିବେ। ତେଣୁ ଏହିପରି ଭାବରେ ବିଶ୍ୱଜିତ ଯଜ୍ଞ ଅନୁଷ୍ଠାନ ବଳି ମହାରାଜ ଶୁକ୍ରାଚାର୍ଯ୍ୟଙ୍କର ନିର୍ଦ୍ଦେଶରେ ଆରମ୍ଭ କଲେ। ତେବେ ଆଜି ଆମର ସମୟ ବିଶ୍ୱଜିତ ଯଜ୍ଞ ଅନୁଷ୍ଠାନ କଥା ଶ୍ରବଣ କରୁଥିଲେ ଯେ କିପରି ଭାବରେ ବଳି ମହାରାଜ ଭୃଗୁବଂଶଜ ବ୍ରାହ୍ମଣମାନଙ୍କର ଅଧ୍ୟକ୍ଷତାରେ ଏହି ବିଶ୍ୱଜିତ ଯଜ୍ଞ ଅନୁଷ୍ଠାନ କଲେ, କାରଣ ସେ ସମୟରେ ଯଜ୍ଞର ଫଳ ସଙ୍ଗେ ସଙ୍ଗେ ଲାଭ ହେଉଥିଲା। ଯଦିଓ ବର୍ତ୍ତମାନ ମଧ୍ୟ ଯଜ୍ଞ ଅନୁଷ୍ଠାନର ବିଧିବିଧାନ ଏବଂ ମନ୍ତ୍ରମାନ ବେଦମାନଙ୍କରେ ରହିଛି, କିନ୍ତୁ ସେସବୁ ଯଜ୍ଞ ଅନୁଷ୍ଠାନ କରିବା ପାଇଁ ଉପଯୁକ୍ତ ବ୍ରାହ୍ମଣଙ୍କର ଅଭାବ ରହିଛି, ଯାହାଫଳରେ ସେହି ମନ୍ତ୍ର ଯଦି ଉପଯୁକ୍ତ ଭାବରେ ଉଚ୍ଚାରିତ ନ ହୁଏ ତାହେଲେ ତାର ପରିଣାମ ବିପରୀତ ହୋଇଥାଏ। ତେଣୁ କଳିଯୁଗ ପାଇଁ ଏହି ଯଜ୍ଞ ଅନୁଷ୍ଠାନକୁ ମନା କରାଯାଇଛି। ଯେ କଳିଯୁଗରେ ଯଜ୍ଞ ଅନୁଷ୍ଠାନର କୌଣସି ଫଳ ପ୍ରାପ୍ତ ହୋଇପାରିବ ନାହିଁ। ତେଣୁ କଳିଯୁଗ ପାଇଁ ଯଜ୍ଞ ହେଲା, ଯଜ୍ଞ ହି ସଂକୀର୍ତ୍ତନ ପ୍ରାୟ ଜଗନ୍ତି ହି ସୁମେଧସା। ତେଣୁ କଳିଯୁଗରେ ଯେଉଁମାନେ ସୁମେଧସା ଅର୍ଥାତ୍ ଉତ୍ତମ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି, ସେମାନେ ଭଗବାନଙ୍କର ନାମ ସଂକୀର୍ତ୍ତନ ଯଜ୍ଞ ମାଧ୍ୟମରେ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା କରିବେ। ଏହି ନାମ ସଂକୀର୍ତ୍ତନ ଯାହାକି କଳିଯୁଗ ସନ୍ତରଣ ଉପନିଷଦରେ ବର୍ଣ୍ଣନା କରାଯାଇଛି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ କଳିଯୁଗର ଲୋକମାନେ ଏହି ହରେ କୃଷ୍ଣ ମହାମନ୍ତ୍ର ସଂକୀର୍ତ୍ତନ କରି ସେମାନେ ସମସ୍ତ ଯଜ୍ଞ, ତପସ୍ୟା, ଧ୍ୟାନ ଏବଂ ଅର୍ଚ୍ଚନାର ଫଳକୁ ପ୍ରାପ୍ତ ହେବେ। ସେଥିପାଇଁ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପରେ ଅବତରିତ ହୋଇ କଳିଯୁଗରେ କଳିଯୁଗର ଯୁଗଧର୍ମ ହରିନାମ ସଂକୀର୍ତ୍ତନ ପ୍ରବର୍ତ୍ତନ କରିଥିଲେ ଏବଂ ସେ ଏହି ଆଶୀର୍ବାଦ ପ୍ରଦାନ କରିଥିଲେ ଯେ ଯେଉଁମାନେ କଳିଯୁଗରେ ଏହି ହରେକୃଷ୍ଣ ମହାମନ୍ତ୍ର କୀର୍ତ୍ତନ ମାଧ୍ୟମରେ ଭଗବାନଙ୍କର ଉପାସନା କରିବେ ସେମାନେ ସମସ୍ତେ କୃଷ୍ଣ ପ୍ରେମକୁ ପ୍ରାପ୍ତ ହେବେ। ତେଣୁ କଳିଯୁଗର ଲୋକମାନଙ୍କ ପାଇଁ ଏହା ଏକ ବରଦାନ ସଦୃଶ। ବିଶେଷ ଭାବରେ ଏହି କଳିଯୁଗରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଆବିର୍ଭୂତ ହୋଇଥିଲେ ଏବଂ ଏହାର ପୂର୍ବବର୍ତ୍ତୀ ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଆବିର୍ଭୂତ ହୋଇଥିଲେ। କାରଣ ଭଗବାନ ଶ୍ରୀକୃଷ୍ଣ ପ୍ରତି ଦ୍ୱାପରରେ ଅବତରିତ ହୁଅନ୍ତି ନାହିଁ ବା ପ୍ରତି କଳିଯୁଗରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ମଧ୍ୟ ଅବତରିତ ହୁଅନ୍ତି ନାହିଁ। ବ୍ରହ୍ମାଙ୍କର ଗୋଟିଏ ଦିନରେ ସପ୍ତମ ମନ୍ୱନ୍ତରର 28 ଦିବ୍ୟ ଯୁଗରେ ଭଗବାନ କୃଷ୍ଣ ସେହି ଦ୍ୱାପରରେ ଅବତରିତ ହୋଇଥାନ୍ତି ଏବଂ ଯେଉଁ ଦ୍ୱାପରରେ ଭଗବାନ କୃଷ୍ଣ ଅବତରିତ ହୋଇଥାନ୍ତି ଠିକ୍ ତାର ପରବର୍ତ୍ତୀ କଳିଯୁଗରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ନାମ ସଂକୀର୍ତ୍ତନ ମାଧ୍ୟମରେ କୃଷ୍ଣ ପ୍ରେମ ପ୍ରଦାନ କରିବା ପାଇଁ ଅବତରିତ ହୋଇଥାନ୍ତି। ତେଣୁ ବର୍ତ୍ତମାନର ଯେଉଁ କଳିଯୁଗ ତାକୁ ଧନ୍ୟ କଳି ବୋଲି କୁହାଯାଇଛି। କାରଣ ଏ କଳିଯୁଗର ଲୋକମାନେ ଏହି ନାମ ସଂକୀର୍ତ୍ତନ ମାଧ୍ୟମରେ କୃଷ୍ଣ ପ୍ରେମକୁ ପ୍ରାପ୍ତ ହେବେ। ତେଣୁ କଳିଯୁଗର ଯୁଗଧର୍ମ ହେଉଛି ନାମ ସଂକୀର୍ତ୍ତନ ଯଜ୍ଞ। ତେଣୁ ଆମେ ଦେଖିବା ଯେ ବର୍ତ୍ତମାନ ଯେଉଁ ବଳି ମହାରାଜଙ୍କର ବିଶ୍ୱଜ୍ୟୋତି ଯଜ୍ଞ ଅନୁଷ୍ଠାନ କଥା କୁହାଯାଉଛି, ସେ ଯୁଗରେ ଏହି ଯଜ୍ଞ ଅନୁଷ୍ଠାନର ସୁଫଳ ସଙ୍ଗେ ସଙ୍ଗେ କର୍ତ୍ତା ପ୍ରାପ୍ତ ହେଉଥିଲେ। ତେଣୁ ଯେତେବେଳେ ଭୃଗୁବଂଶଜ ବ୍ରାହ୍ମଣମାନଙ୍କର ଅଧ୍ୟକ୍ଷତାରେ, ଶୁକ୍ରାଚାର୍ଯ୍ୟଙ୍କର ଅଧ୍ୟକ୍ଷତାରେ ବଳି ମହାରାଜ ଏହି ବିଶ୍ୱଜ୍ୟୋତି ଯଜ୍ଞ ଅନୁଷ୍ଠାନ ଆରମ୍ଭ କଲେ ଏବଂ ଯଜ୍ଞର ଆହୁତି ଯେତେବେଳେ ପ୍ରଦାନ କରାଗଲା, ଘୃତାହୁତି, ସେତେବେଳେ ସଙ୍ଗେ ସଙ୍ଗେ ଯଜ୍ଞ ଅଗ୍ନିରୁ ଏକ ଦେଦୀପ୍ୟମାନ ସ୍ୱର୍ଣ୍ଣମୟ ରଥ ବାହାରିଲା। ଯଜ୍ଞ ଅଗ୍ନିରୁ ସେ ରଥଟି ଦିବ୍ୟ ରଥ, ସ୍ୱର୍ଣ୍ଣମୟ ରଥ ଏବଂ ରେଶମ ବସ୍ତ୍ର ଦ୍ୱାରା ପରିବେଷ୍ଟିତ ହୋଇଛି, ସଜ୍ଜିତ ହୋଇଛି ସେ ରଥ। ତେଣୁ ଏହିପରି ଭାବରେ ସେହି ରଥ ସହିତ ରଥର ଧ୍ୱଜରେ ସିଂହ ଚିହ୍ନ ନିର୍ମିତ ହୋଇଥିଲା ବା ସିଂହ ଚିହ୍ନ ନିର୍ମିତ ତାର ଧ୍ୱଜ ଥିଲା ସେ ରଥର ଏବଂ ସେହି ରଥରେ ଯେଉଁ ଅଶ୍ୱମାନେ ଜ୍ୟୋତିତ ହୋଇଥିଲେ ସେ ଅଶ୍ୱମାନଙ୍କର ବର୍ଣ୍ଣ ଇନ୍ଦ୍ରଙ୍କର ଅଶ୍ୱମାନଙ୍କର ବର୍ଣ୍ଣ ସହିତ ସମାନ ଥିଲା, ଅର୍ଥାତ୍ ସେହି ରଥର ଅଶ୍ୱମାନଙ୍କର ବର୍ଣ୍ଣ ପୀତ ବର୍ଣ୍ଣ ଥିଲା। ତେଣୁ ଏହିପରି ଭାବରେ ସେ ରଥ ଯେତେବେଳେ ଯଜ୍ଞ ଅଗ୍ନିରୁ ବାହାରିଲା ସେତେବେଳେ ବ୍ରାହ୍ମଣମାନେ ସେ ରଥକୁ ବଳି ମହାରାଜଙ୍କୁ ପ୍ରଦାନ କଲେ। ତେଣୁ ବଳି ମହାରାଜ ଏହିପରି ଭାବରେ ଯଜ୍ଞର ଅଗ୍ନିରୁ ସେ ରଥକୁ, ସ୍ୱର୍ଣ୍ଣମୟ ରଥକୁ ପ୍ରାପ୍ତ ହେଲେ, ଦିବ୍ୟ ରଥକୁ ପ୍ରାପ୍ତ ହେଲେ ଏବଂ ତା ସହିତ ଯଜ୍ଞ ଅଗ୍ନିରୁ ଆହୁରି ଅନେକ ଜିନିଷ ସେଠାରୁ ବାହାରିଥିଲା। ତା ମଧ୍ୟରେ ଏକ ଦିବ୍ୟ ଧନୁ ଯାହାକି ସ୍ୱର୍ଣ୍ଣ ଖଚିତ ଥିଲା ଏବଂ ତା ସହିତ ଦୁଇଟି ଅକ୍ଷୟ ତୁଣୀର ସେ ଯଜ୍ଞ ଅଗ୍ନିରୁ ବାହାରିଥିଲା। ଅର୍ଥାତ୍ ସେ ତୁଣୀରରୁ କେବେ ତୀର ଶେଷ ହେବ ନାହିଁ, ଅକ୍ଷୟ ତୁଣୀର ତାକୁ କୁହାଯାଏ। ଯେତେ ତୀର ଧନରେ ସଂଯୋଗ କରି ତାର ଉପଯୋଗ କଲେ ମଧ୍ୟ ସେ ଅକ୍ଷୟ ତୁଣୀର ସେପରି ଅକ୍ଷୟ ରହିଥିବ। ତେଣୁ ଏହିପରି ଦୁଇଟି ଅକ୍ଷୟ ତୁଣୀର ଯଜ୍ଞ ଅଗ୍ନିରୁ ବାହାରିଥିଲା ଏବଂ ତା ସହିତ ଖଡ଼ଗ ଏବଂ ଅନ୍ୟ ସବୁ ଯୁଦ୍ଧ ସରଞ୍ଜାମ ବଳି ମହାରାଜ ପ୍ରାପ୍ତ ହେଲେ ସେ ଯଜ୍ଞ ଅଗ୍ନିରୁ। ତେଣୁ ବଳି ମହାରାଜ ଏହିପରି ଭାବରେ ଏହି ବିଶ୍ୱଜିତ ଯଜ୍ଞର ଅଗ୍ନିରୁ ଯୁଦ୍ଧ ସରଞ୍ଜାମ ମାନ ପ୍ରାପ୍ତ ହୋଇ ସେହି ରଥ ଉପରେ ଆରୋହଣ କଲେ। ତେଣୁ ସେ ସମୟରେ ବଳି ମହାରାଜଙ୍କର ପିତାମହ ସ୍ୱୟଂ ପ୍ରହ୍ଲାଦ ମହାରାଜ, ଯିଏକି ଭଗବାନଙ୍କର ପରମ ଭକ୍ତ ଥିଲେ, ଆମେ ପ୍ରହ୍ଲାଦ ମହାରାଜଙ୍କର କଥା ଜାଣିଛେ ଯେ ସେ କିପରି ବାଲ୍ୟକାଳରୁ ଯେତେବେଳେ ତାଙ୍କର ବୟସ ମାତ୍ର 5 ବର୍ଷ ସେତେବେଳେ ସେ ଭଗବାନଙ୍କର ପରମ ଶୁଦ୍ଧ ଭକ୍ତ ହୋଇଥିଲେ। ଏପରି ଭକ୍ତି ଆଚରଣ କରିବା ଦ୍ୱାରା ତାଙ୍କର ପିତା ହିରଣ୍ୟକଶିପୁ, ଯିଏକି ଏକ ଅସୁର ଥିଲେ, ସେ ପ୍ରହ୍ଲାଦ ମହାରାଜଙ୍କୁ ଏହି ବିଷ୍ଣୁ ଭକ୍ତିରୁ ନିବାରଣ କରିବା ପାଇଁ ଅନେକ ପ୍ରୟାସ କରିଥିଲେ। ପ୍ରହ୍ଲାଦ ମହାରାଜଙ୍କର ଶିକ୍ଷକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଯେ ତାଙ୍କର ପୁତ୍ରକୁ ଏହି ବିଷ୍ଣୁ ଭକ୍ତି ମାର୍ଗରୁ ଦୂରେଇ ନେଇ ତାଙ୍କୁ ସବୁ ଭୌତିକ ଇନ୍ଦ୍ରିୟ ଭୋଗର ବିଷୟ ଶିକ୍ଷା ପ୍ରଦାନ କରିବା ପାଇଁ, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ପ୍ରହ୍ଲାଦ ମହାରାଜ ତାଙ୍କର ଭକ୍ତି ମାର୍ଗରୁ ବିଚଳିତ ହୋଇନଥିଲେ ଏବଂ ତାଙ୍କର ତାହା ହିଁ ସେ ଭକ୍ତି ମାର୍ଗ ଯୋଗୁଁ ହିରଣ୍ୟକଶିପୁ ଶେଷରେ ପ୍ରହ୍ଲାଦ ମହାରାଜଙ୍କୁ ବଧ କରିବା ପାଇଁ ନିଶ୍ଚିତ କରିଥିଲା। ତେଣୁ ସେ ତାର ଅନୁଚରମାନଙ୍କୁ ନିୟୋଜିତ କରିଥିଲା ପ୍ରହ୍ଲାଦ ମହାରାଜଙ୍କୁ ବଧ କରିବା ପାଇଁ ଏବଂ ସେମାନେ ବିଭିନ୍ନ ଉପାୟ ଅବଲମ୍ବନ କଲେ ମଧ୍ୟ ସେମାନେ ପ୍ରହ୍ଲାଦ ମହାରାଜଙ୍କୁ ବଧ କରିପାରିନଥିଲେ, କାରଣ ସ୍ୱୟଂ ଭଗବାନ ପ୍ରହ୍ଲାଦ ମହାରାଜଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ। ଏବଂ ଶେଷରେ ନିଜେ ଯେତେବେଳେ ହିରଣ୍ୟକଶିପୁ ପ୍ରହ୍ଲାଦ ମହାରାଜଙ୍କୁ ବଧ କରିବା ପାଇଁ ଉଦ୍ୟତ ହେଲା, ସେହି ସମୟରେ ସ୍ୱୟଂ ଭଗବାନ ନୃସିଂହଦେବ ରୂପରେ ଆବିର୍ଭୂତ ହୋଇ ହିରଣ୍ୟକଶିପୁର ବକ୍ଷ ବିଦାରଣ କଲେ। ଏହିପରି ଭାବରେ ସ୍ୱୟଂ ଭଗବାନ ପ୍ରହ୍ଲାଦ ମହାରାଜଙ୍କୁ ରକ୍ଷା କରିଥିଲେ। ତେଣୁ ସେହି ପ୍ରହ୍ଲାଦ ମହାରାଜଙ୍କର ପୁତ୍ର ହେଲେ ବିରୋଚନ ଏବଂ ବିରୋଚନଙ୍କର ପୁତ୍ର ହେଲେ ବଳି ମହାରାଜ। ତେଣୁ ବଳି ମହାରାଜ ଯେଉଁ ପରିବାରରେ ଜନ୍ମଗ୍ରହଣ କରିଛନ୍ତି, ଯଦିଓ ଏହା ଅସୁର ବଂଶ, କିନ୍ତୁ ଅସୁର ବଂଶରେ ପ୍ରହ୍ଲାଦ ମହାରାଜଙ୍କ ପରି ଭକ୍ତ ଆବିର୍ଭୂତ ହୋଇଛନ୍ତି। ତେଣୁ ସେହି ବଂଶରେ ଜନ୍ମଗ୍ରହଣ କରି ବଳି ମହାରାଜ ମଧ୍ୟ ଭଗବାନ ବିଷ୍ଣୁଙ୍କର ଭକ୍ତ ହୋଇପାରିଛନ୍ତି। ତେଣୁ ବଳି ମହାରାଜ ପ୍ରହ୍ଲାଦ ମହାରାଜଙ୍କ ଠାରୁ ଏକ ପୁଷ୍ପ ମାଳା ପ୍ରାପ୍ତ ହେଲା। ଯେତେବେଳେ ସେ ସ୍ୱର୍ଗ ବିଜୟ ଅଭିଯାନରେ ବାହାରିଛନ୍ତି, ସେ ସମୟରେ ସ୍ୱୟଂ ପ୍ରହ୍ଲାଦ ମହାରାଜ ବଳି ମହାରାଜଙ୍କୁ ଏକ ଅମ୍ଳାନ ପୁଷ୍ପମାଳା ପ୍ରଦାନ କଲେ, ଯେଉଁ ପୁଷ୍ପମାଳା କେବେ ମଳିନ ହେବ ନାହିଁ, ସବୁ ସମୟରେ ସତେଜ ରହିଥିବ। ଏବଂ ବଳି ମହାରାଜଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ତାଙ୍କୁ ଏକ ଦିବ୍ୟ ଶଙ୍ଖ ପ୍ରଦାନ କଲେ। ଏହିପରି ଭାବରେ ବଳି ମହାରାଜ ସମସ୍ତ ପ୍ରକାର ଯୁଦ୍ଧ ସରଞ୍ଜାମରେ ସଜ୍ଜିତ ହୋଇ ସ୍ୱର୍ଗ ଅଭିଯାନରେ ବାହାରିଲେ। ତେଣୁ ଯେତେବେଳେ ବଳି ମହାରାଜ ସେହି ସ୍ୱର୍ଣ୍ଣମୟ ରେଶମ ବସ୍ତ୍ର ସଜ୍ଜିତ ରଥରେ ଉପବେଶନ କରିଛନ୍ତି ଏବଂ ଏହି ଦିବ୍ୟ ପୁଷ୍ପମାଳା ଧାରଣ କରିଛନ୍ତି ଏବଂ ତାଙ୍କର ସ୍କନ୍ଦ ଦେଶରେ ଦୁଇଟି ଅକ୍ଷୟ ତୁଣୀର ଧାରଣ କରିଛନ୍ତି ଏବଂ ସ୍ୱର୍ଣ୍ଣ ଖଚିତ ଧନୁ ଏବଂ ଖଡ଼ଗ ଧାରଣ କରିଛନ୍ତି, ସେତେବେଳେ ସେ ଅତ୍ୟନ୍ତ ତେଜୋଦୀପ୍ତ ଦେଖାଯାଉଛନ୍ତି। ତାଙ୍କର ତେଜରେ ଯେପରି ଚତୁର୍ଦିଗ ଆଲୋକିତ ହେଉଛି, ଅଗ୍ନିଶିଖା ପରି ସେ ଅତ୍ୟନ୍ତ ତେଜସ୍ୱୀମାନ ପ୍ରତୀତ ହେଉଛନ୍ତି ବଳି ମହାରାଜ। ତେଣୁ ଏହିପରି ଭାବରେ ବଳି ମହାରାଜ ଯେତେବେଳେ ଏହି ଯୁଦ୍ଧ ଅଭିଯାନରେ ବାହାରିଛନ୍ତି, ସେତେବେଳେ ତାଙ୍କର ଅସୁର କୁଳର ଅନ୍ୟ ଯୋଦ୍ଧାମାନେ ମଧ୍ୟ ତାଙ୍କ ସହିତ ମିଳିତ ହୋଇଛନ୍ତି, ଯେଉଁମାନେ କି ବଳି ମହାରାଜଙ୍କ ସହିତ ଐଶ୍ୱର୍ଯ୍ୟରେ ବଳରେ ସେମାନେ ସୌନ୍ଦର୍ଯ୍ୟରେ ସମକକ୍ଷ ଥିଲେ, ସେପରି ଯୋଦ୍ଧାମାନେ ଆସି ବଳି ମହାରାଜଙ୍କ ସହିତ ମିଳିତ ହୋଇଛନ୍ତି ଏବଂ ବଳି ମହାରାଜଙ୍କର ସୈନ୍ୟମାନେ ମଧ୍ୟ ତାଙ୍କ ସଙ୍ଗରେ ଏହି ଯୁଦ୍ଧ ଅଭିଯାନରେ ବାହାରିଛନ୍ତି। ତେଣୁ ସେମାନେ ଯେତେବେଳେ ଏହି ଯୁଦ୍ଧ ଅଭିଯାନରେ ବାହାରିଛନ୍ତି ସେତେବେଳେ ଏପରି ଜଣାପଡୁଛି ଯେ ସେମାନେ ଯେପରି ଚତୁର୍ଦିଗକୁ ଗ୍ରାସ କରିବା ପାଇଁ ବସିଛନ୍ତି ଏବଂ ତାଙ୍କର ଚକ୍ଷୁରୁ ଯେଉଁ କ୍ରୋଧର ଅଗ୍ନି ନିର୍ଗତ ହେଉଛି ତାହାଦ୍ୱାରା ଯେପରି ଚତୁର୍ଦିଗ ଦଗ୍ଧୀଭୂତ ହେବାକୁ ଆରମ୍ଭ କରିଛି, ଏହିପରି ଭାବରେ ପୃଥିବୀ ପୃଷ୍ଠକୁ କମ୍ପିତ କରି ବଳି ମହାରାଜ ତାଙ୍କର ଏହି ସ୍ୱର୍ଗ ବିଜୟ ଅଭିଯାନରେ ବାହାରିଛନ୍ତି। ତେଣୁ ତାପରେ ଶ୍ରୀ ସୁଖଦେବ ଗୋସ୍ୱାମୀ ଯେତେବେଳେ ମହାରାଜ ପରୀକ୍ଷିତଙ୍କୁ ଏହି ବଳି ମହାରାଜଙ୍କର ସ୍ୱର୍ଗ ଅଭିଯାନ କଥା ବର୍ଣ୍ଣନା କରୁଛନ୍ତି, ସେତେବେଳେ ସେ ସ୍ୱର୍ଗର ମଧ୍ୟ ବର୍ଣ୍ଣନା କରୁଛନ୍ତି। ଆମେ ଯେପରି ଗତକାଲି ଆଲୋଚନା କରୁଥିଲେ ଯେ କିପରି ଭାବରେ ଏହି ବ୍ରହ୍ମାଣ୍ଡ ମଧ୍ୟରେ 14 ଲୋକ ରହିଛି ଏବଂ ଏହି 14 ଲୋକ ମଧ୍ୟରେ ପୃଥିବୀ ହେଉଛି ମଧ୍ୟବର୍ତ୍ତୀ ସ୍ଥାନରେ ଏବଂ ପୃଥିବୀର ଉପରେ ରହିଛି ଭୂବର ଲୋକ, ପୃଥିବୀ ହେଉଛି ଭୂଲୋକ ତାର ଉପରେ ରହିଛି ଭୂବର ଲୋକ ଯେଉଁଠାରେ ଗନ୍ଧର୍ବ କିନ୍ନର ବିଦ୍ୟାଧର ମାନେ ସବୁ ନିବାସ କରିଥାନ୍ତି ଏବଂ ତାର ଉପରେ ହେଉଛି ସ୍ୱର୍ଗଲୋକ, ସ୍ୱର୍ଗଲୋକରେ ଦେବତାମାନେ ନିବାସ କରିଥାନ୍ତି ଏବଂ ସ୍ୱର୍ଗର ଉପରେ ରହୁଛି ମହର୍ଲୋକ ଜନଲୋକ ତପଲୋକ ଏବଂ ସର୍ବୋଚ୍ଚ ଲୋକ ହେଉଛି ବ୍ରହ୍ମଲୋକ ବା ସତ୍ୟଲୋକ। ତେଣୁ ବଳି ମହାରାଜ ବର୍ତ୍ତମାନ ଯେଉଁ ସ୍ୱର୍ଗ ବିଜୟ ଅଭିଯାନରେ ବାହାରିଛନ୍ତି ତେଣୁ ଶ୍ରୀ ସୁଖଦେବ ଗୋସ୍ୱାମୀ ବର୍ତ୍ତମାନ ସେ ସ୍ୱର୍ଗର ବର୍ଣ୍ଣନା କରୁଛନ୍ତି ଯେ ସେ ସ୍ୱର୍ଗ ରାଜ୍ୟରେ କିପରି ସୁନ୍ଦର ରମଣୀୟ ବ୍ୟବସ୍ଥାମାନ ସବୁ ରହିଛି ସେ କଥା ବର୍ଣ୍ଣନା କରିବାକୁ ଯାଇ ଶ୍ରୀ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ସ୍ୱର୍ଗରେ ବିଭିନ୍ନ ପ୍ରକାର ଉଦ୍ୟାନମାନ ରହିଛି ଏବଂ ଉପବନମାନ ରହିଛି, ନନ୍ଦନ କାନନ ଆଦି ଉପବନମାନ ରହିଛି ସ୍ୱର୍ଗରେ, ଯେଉଁ ଉପବନ ଏବଂ ଉଦ୍ୟାନରେ ଅନେକ ଦେବ ବୃକ୍ଷମାନ ରହିଛନ୍ତି ଦେବତରୁ ଏବଂ ସେ ବୃକ୍ଷ ଗୁଡ଼ିକ ସବୁ ସମୟରେ ପତ୍ର ପୁଷ୍ପ ଏବଂ ଫଳ ଦ୍ୱାରା ପୂର୍ଣ୍ଣ ହୋଇଛନ୍ତି, ଅର୍ଥାତ୍ ସବୁ ସମୟରେ ଆମର ଏଠାରେ ଯେପରି ପୃଥିବୀ ଲୋକରେ ଉପଯୁକ୍ତ ଋତୁ ଆସିଲେ ଆମର ବୃକ୍ଷମାନଙ୍କରେ ପୁଷ୍ପ ବା ଫଳ ଦେଖିବାକୁ ଆମକୁ ମିଳିଥାଏ, ବିଭିନ୍ନ ଋତୁରେ ବିଭିନ୍ନ ପୁଷ୍ପ ଏବଂ ଫଳ ଆମେ ପ୍ରାପ୍ତ ହୋଇଥାଉ ବିଭିନ୍ନ ବୃକ୍ଷମାନଙ୍କ ସହ, କିନ୍ତୁ ସ୍ୱର୍ଗରେ ସବୁ ସମୟରେ ବୃକ୍ଷମାନେ ଦେବ ବୃକ୍ଷମାନେ ସବୁ ସମୟରେ ପତ୍ର ପୁଷ୍ପ ଏବଂ ଫଳ ଦ୍ୱାରା ପୂର୍ଣ୍ଣ ହୋଇଥାନ୍ତି ଏବଂ ଏହି ଉପବନମାନଙ୍କରେ ସବୁ ଯେଉଁ ପୁଷ୍କରିଣୀମାନ ଥାଏ ସେଥିରେ ସେ ପୁଷ୍କରିଣୀମାନ ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ପଦ୍ମ ପୁଷ୍ପ ଦ୍ୱାରା ପୂର୍ଣ୍ଣ ହୋଇଥାଏ ଏବଂ ସେ ପୁଷ୍କରିଣୀମାନଙ୍କରେ ହଂସ ସାରସ ଚକ୍ରବାକ ଆଦି ପ୍ରାଣୀମାନେ ସବୁ ସମୟରେ କ୍ରୀଡ଼ା କରୁଥାନ୍ତି। ତେଣୁ ସେହି ଉପବନମାନଙ୍କରେ ଦେବତାମାନଙ୍କ ଦ୍ୱାରା ସୁରକ୍ଷିତ ଦେବରମଣୀମାନେ ସେମାନେ ସେହି ଉପବନମାନଙ୍କରେ କ୍ରୀଡ଼ା ବିଳାସ କରିଥାନ୍ତି ଏବଂ ସ୍ୱର୍ଗକୁ ତାର ଚତୁର୍ଦିଗରେ ପରୀକ୍ଷା ସଦୃଶ ସ୍ୱର୍ଗ ଗଙ୍ଗା ଯାହାକୁ ମନ୍ଦାକିନୀ ବୋଲି କୁହାଯାଏ ସେ ସ୍ୱର୍ଗ ଗଙ୍ଗା ସ୍ୱର୍ଗଲୋକକୁ ପରୀକ୍ଷା ଭାବରେ ଚତୁର୍ଦିଗରୁ ବେଷ୍ଟିତ କରି ସ୍ୱର୍ଗ ଗଙ୍ଗା ଅର୍ଥାତ୍ ସେହି ସ୍ୱର୍ଗଲୋକ ଚତୁର୍ଦିଗରେ ସ୍ୱର୍ଗ ଗଙ୍ଗା ଦ୍ୱାରା ବେଷ୍ଟିତ ହୋଇଛି, ଯେପରି ଦୁର୍ଗମାନଙ୍କରେ ପ୍ରବେଶ ପୂର୍ବରୁ ତାର ଚତୁର୍ଦିଗରେ ପରୀକ୍ଷା ବା ଗଡ଼ ଖାଇଥାଏ ଅର୍ଥାତ୍ ଏକ ଜଳ ପୂର୍ଣ୍ଣ ନାଳ ଥାଏ ତେଣୁ ଶତ୍ରୁମାନେ ଯେତେବେଳେ ଆକ୍ରମଣ କରିଥାନ୍ତି ସେମାନେ ଏହି ଜଳପୂର୍ଣ୍ଣ ପରୀକ୍ଷା ଥିବା ହେତୁ ସେମାନେ ଅତି ସହଜରେ ଦୁର୍ଗକୁ ଆକ୍ରମଣ କରିପାରିନଥାନ୍ତି ଏବଂ ସେ ପରୀକ୍ଷା ମଧ୍ୟରେ ବିଭିନ୍ନ ପ୍ରକାର ହିଂସ୍ର ଜଳଜନ୍ତୁମାନ ଥାନ୍ତି।
ତେଣୁ ପ୍ରାଚୀନକାଳୀନ ଯେତେ ସବୁ ଦୁର୍ଗ ରହିଛି ସେଥିରେ ସବୁ ପରୀକ୍ଷାର ବ୍ୟବସ୍ଥା ରହିଥାଏ। ତେଣୁ ସ୍ୱର୍ଗରେ ମଧ୍ୟ ସ୍ୱର୍ଗର ଗଙ୍ଗା ନଦୀ ସେଠାରେ ପରୀକ୍ଷା ସଦୃଶ ସ୍ୱର୍ଗ ରାଜ୍ୟକୁ ବେଷ୍ଟନ କରି ରହିଥାନ୍ତି। କାରଣ ଏ ଗଙ୍ଗା ନଦୀ ଏ କେବଳ ପୃଥିବୀ ପୃଷ୍ଠରେ ପ୍ରବାହିତ ହେଉନାହାନ୍ତି, ସେ ସ୍ୱର୍ଗରେ ରହିଛନ୍ତି ଏବଂ ଏ ଗଙ୍ଗା ନଦୀ ପାତାଳରେ ମଧ୍ୟ ରହିଛନ୍ତି। ତେଣୁ ଗଙ୍ଗା ନଦୀ ତ୍ରିଲୋକକୁ ଏକ ସମୟରେ ପବିତ୍ର କରୁଛନ୍ତି, ସ୍ୱର୍ଗ ମର୍ତ୍ତ୍ୟ ଏବଂ ପାତାଳ। ସ୍ୱର୍ଗରେ ଗଙ୍ଗା ନଦୀର ନାମ ହେଉଛି ମନ୍ଦାକିନୀ, ମର୍ତ୍ତ୍ୟ ଲୋକରେ ଭାଗୀରଥୀ ଏବଂ ପାତାଳ ଲୋକରେ ଭଗବତୀ ନାମରେ ପରିଚିତ। ତେଣୁ ଏହି ସ୍ୱର୍ଗ ଗଙ୍ଗା ସ୍ୱର୍ଗଲୋକକୁ ପରିବେଷନ କରିଛି ଏବଂ ସ୍ୱର୍ଗ ରାଜ୍ୟର ଯେଉଁ ପ୍ରାଚୀର ମାନ ସବୁ ରହିଛି ସେ ପ୍ରାଚୀର ଗୁଡ଼ିକ ଅତି ସୁଉଚ୍ଚ ପ୍ରାଚୀର, ଅତି ଉଚ୍ଚ ପ୍ରାଚୀର ରହିଛି ଏବଂ ସେ ପ୍ରାଚୀରର ବର୍ଣ୍ଣ ହେଉଛି ଅଗ୍ନିବର୍ଣ୍ଣ, ଅଗ୍ନିଶିଖା ପରିବର୍ଣ୍ଣ। ତେଣୁ ସ୍ୱର୍ଗ ରାଜ୍ୟର ପ୍ରାଚୀରକୁ ଦେଖିଲେ ମନେ ହୁଏ ଯେପରି ସ୍ୱର୍ଗ ରାଜ୍ୟର ଚତୁର୍ଦ୍ଦିଗରେ ଅଗ୍ନିଶିଖା ପ୍ରଜ୍ୱଳିତ ହେଉଛି ଏବଂ ସେହି ପ୍ରାଚୀର ମଧ୍ୟରେ ସ୍ଥାନେ ସ୍ଥାନେ ସବୁ ଯୁଦ୍ଧ କରିବା ପାଇଁ ବିଭିନ୍ନ ବ୍ୟବସ୍ଥାମାନ ରହିଛି ଚତୁର୍ଦ୍ଦିଗର ପ୍ରାଚୀରର ଚତୁର୍ଦ୍ଦିଗରେ। ତେଣୁ ଯେତେବେଳେ ଶତ୍ରୁମାନେ ଆକ୍ରମଣ କରିବେ ସେହି ଯୁଦ୍ଧ ସ୍ଥାନ ମାନଙ୍କରେ ରହି ସେହି ଦୁର୍ଗର ବା ସ୍ୱର୍ଗର ସୈନ୍ୟମାନେ ସେମାନେ ମଧ୍ୟ ପ୍ରତି ଆକ୍ରମଣ କରିପାରିବେ, ସେଥିପାଇଁ ବ୍ୟବସ୍ଥା ରହିଛି। ଏବଂ ସେହି ସ୍ୱର୍ଗ ରାଜ୍ୟର ଯେଉଁ ଦ୍ୱାର ରହିଛି ତାହା ସବୁ ସ୍ୱର୍ଣ୍ଣ ନିର୍ମିତ ଦ୍ୱାର, ସ୍ୱର୍ଣ୍ଣ ପଟିକା ନିର୍ମିତ ଦ୍ୱାର। ଆମେ ଏଠାରେ ଯେପରି ଆମ ଗୃହମାନଙ୍କରେ ସବୁ ଦ୍ୱାର ରଖିଛେ ହୁଏତ ତାହା କାଷ୍ଠ ନିର୍ମିତ ବା ଅତି ବେଶୀ ହେଲେ କୌଣସି ଠାରେ ଲୌହ ନିର୍ମିତ ଦ୍ୱାର ଥାଇପାରେ। ବଡ଼ ବଡ଼ ରାଜାମାନେ ଲୌହ ନିର୍ମିତ ଦ୍ୱାର ରଖୁଥିଲେ ତାଙ୍କର ଦୁର୍ଗମାନଙ୍କର ମୁଖ୍ୟ ଦ୍ୱାର ରୂପରେ। କିନ୍ତୁ ସ୍ୱର୍ଗରେ ଯେଉଁ ଦ୍ୱାର ରହିଛି ସେ ଦ୍ୱାର ଗୁଡ଼ିକ ସବୁ ସ୍ୱର୍ଣ୍ଣ ପଟ୍ଟିକା ନିର୍ମିତ ଦ୍ୱାର, ସୁନାରେ ତିଆରି। ଏବଂ ସେଇ ଯେଉଁ ସ୍ୱର୍ଗ ରାଜ୍ୟର କପାଟ ରହିଛି, କପାଟ ରହୁଛି ସ୍ୱର୍ଣ୍ଣ ନିର୍ମିତ ଏବଂ ତାର ଯେଉଁ ଦ୍ୱାର ବନ୍ଧ ରହିଛି ତା ସବୁ ଶଙ୍ଖ ମରମର ମାର୍ବଲ ନିର୍ମିତ ଦ୍ୱାର, ଫଟିକା ଶିଳା ନିର୍ମିତ ଦ୍ୱାର। ଏବଂ ସେହି ଦ୍ୱାର ଗୁଡ଼ିକ ସବୁ ବିଭିନ୍ନ ରାଜରାସ୍ତା ସହିତ ସଂଯୁକ୍ତ ହୋଇଛନ୍ତି ଏବଂ ସେ ସ୍ୱର୍ଗ ରାଜ୍ୟରେ ବିଭିନ୍ନ ସଭାଗୃହମାନ ରହିଛି, ବିଭିନ୍ନ ବସିବା ପାଇଁ ସ୍ଥାନମାନ ରହିଛି, ବେଦିକା ରହିଛି ଯାହାକି ହୀରକ ନିର୍ମିତ ଏବଂ ପ୍ରବାଳ ନିର୍ମିତ ବେଦିକାମାନ ରହିଛି ଏବଂ ଯେଉଁ ଛକ ଜାଗାମାନ ରହିଛି ବିଭିନ୍ନ ରାସ୍ତା ବା ମାର୍ଗ ଆସି ଏକତ୍ରିତ ହୋଇଛି ଛକ ଜାଗାମାନଙ୍କରେ ତାହା ସବୁ ମଣି ନିର୍ମିତ ସ୍ଥାନ। ଏବଂ ସ୍ୱର୍ଗ ରାଜ୍ୟର ଆକାଶରେ ଅନେକ ବିମାନମାନ ସବୁ ଚଳପ୍ରଚଳ ହେଉଛନ୍ତି, ଯେପରି ଏଠାରେ ମର୍ତ୍ତ୍ୟଲୋକରେ ଆମେ ଦେଖୁଛେ ଯେ ବିମାନମାନ ସବୁ ରହିଛି କିନ୍ତୁ ଏସବୁ ଯାନ୍ତ୍ରିକ ବିମାନ ସବୁ ଆମର ମର୍ତ୍ତ୍ୟଲୋକରେ ଯାନ୍ତ୍ରିକ ତ୍ରୁଟି ହେଲେ ଏ ବିମାନ ଗୁଡ଼ିକ ଧ୍ୱଂସ ହୋଇଯିବାର ସମ୍ଭାବନା ରହିଛି ବା ଧ୍ୱଂସ ହୋଇଯାନ୍ତି ବା ଏଥିରେ ଯଦି ଆମେ ପେଟ୍ରୋଲ ବା କୌଣସି ଇନ୍ଧନ ଏଥିରେ ନ ଢାଳୁ ତାହେଲେ ଏହି ବିମାନ ଗୁଡ଼ିକ ଚଳପ୍ରଚଳ ହୋଇପାରିବ ନାହିଁ। କିନ୍ତୁ ସ୍ୱର୍ଗ ରାଜ୍ୟରେ ଯେଉଁ ବିମାନ ଗୁଡ଼ିକ ସେଗୁଡ଼ିକ ସବୁ ଯାନ୍ତ୍ରିକ ବିମାନ ନୁହନ୍ତି ବା ଯନ୍ତ୍ର ଦ୍ୱାରା ନିର୍ମିତ ବିମାନ ନୁହନ୍ତି, ସେ ବିମାନ ଗୁଡ଼ିକ ସ୍ୱର୍ଣ୍ଣ ନିର୍ମିତ ବିମାନ, ତାକୁ ଚଳାଇବା ପାଇଁ କୌଣସି ପାଇଲଟର ଆବଶ୍ୟକତା ନାହିଁ ବା ସେଥିରେ କୌଣସି ଇନ୍ଧନର ଆବଶ୍ୟକତା ନାହିଁ। ତାହା କେବଳ ଯେଉଁ ବ୍ୟକ୍ତି ସେ ବିମାନରେ ଆରୋହଣ କରିବେ ସ୍ୱର୍ଗ ରାଜ୍ୟର ବ୍ୟକ୍ତିମାନେ ବା ଦେବତାମାନେ ସେମାନେ କେବଳ ଇଚ୍ଛା କରିବା ମାତ୍ର ସେ ବିମାନ ତାଙ୍କ ନିକଟରେ ଆସି ପହଞ୍ଚିବ ଏବଂ ସେମାନେ ସେ ବିମାନ ଆରୋହଣ କରି ଯେଉଁଠାକୁ ଯିବାକୁ ଇଚ୍ଛା କରିବେ ସେ ବିମାନ ସେଠାରେ ନେଇ ପହଞ୍ଚିଦେବ। ଇଚ୍ଛା ମାତ୍ର ବିମାନ ଉଡ଼ିବ ଏବଂ ଲକ୍ଷ୍ୟସ୍ଥଳରେ ପହଞ୍ଚେଇବ, ସେଥିରେ ଯାନ୍ତ୍ରିକ ତ୍ରୁଟିର କୌଣସି ସମ୍ଭାବନା ନାହିଁ
বা ইন্ধন অভাবের কোন সম্ভাবনা নাই বা এয়ার ক্রাশর সম্ভাবনা নাই। তেমন এপরি বিমানের স্বর্গের বিদ্ধ সুন্দরী স্ত্রী মানে
ভ্রমণ করছেন স্বর্গ রাজ্যের আকাশে, এবং সে বিমানের ভ্রমণ করুথিবা সময় সেমানে সুন্দর মঙ্গল গীতমান গান করছেন। তেমন স্বর্গ রাজ্যের আকাশে বিভিন্ন বিমান মানে পরিদৃশ্য হচ্ছে এবং সে সুন্দর সঙ্গীত ধ্বনি শুণবাক মিলিথা, এবং তা সহিত স্বর্গ রাজ্যের বিভিন্ন স্থানরে নৃত্য গীত বাদ্যযন্ত্র সব বাদিত হয়েছে। গন্ধর্ব মানে কিন্নর মানে সেমানে সব সময় বিভিন্ন নৃত্য গীত করুথান স্বর্গ রাজ্যের। সেতবে পার্শ্ববর্তী অট্টাড়িকা মানুষ স্বর্ণ গবাক্ষ মানুষ যে অগুরীয় ধূয়া নির্গত হয়ে শুভ্র ধূমা নির্গত হয়ে সে মার্গ গুড়িক সব শুভ্র ধূম্র দ্বারা আচ্ছাদিত হয়ে তেমন স্বর্গর দিব্য সুন্দর স্ত্রী মানে দেবাঙ্গনা মানে সেই মার্গরে অগুরু ধূম্র আচ্ছাদিত মার্গরে পরিভ্রমণ করুথান। তেমন সেঠার স্ত্রী মানুষ বর্ণনা করা যাইছি যে সেঠার স্ত্রী মানে দেখিবা পাইঁ কিপরি যত্র নিত্য বয় রূপা, সেঠার স্ত্রী মানে নিত্য বয় অর্থাৎ সেমানঙ্কর আয়ু সব সময় যৌবন অবস্থায় রয়েছে। স্বর্গের স্ত্রী লোক মানে বৃদ্ধা হুঁতি না, নিত্য যৌবন অবস্থায় থাকে, তেমন সেমানে সব সময় দেখিবা পাইঁ সুন্দর রয়েছে। এবং তা সহিত শ্যামা বীরদ বাসতা, তেমন স্বর্গ রাজ্যের স্ত্রী মানে সেমানে অত্যন্ত সুন্দর নিত্য নব যৌবনা এবং বীরদ বাস অত্যন্ত সুন্দর নির্মল বস্ত্রমান পরিধান করে থাকে, যে বস্ত্র মলিন হুয়ে না। আমার এখানে বস্ত্র পরিধান কলে তা মলিন হয়ে যাচ্ছে গোটিয়ে দিন পিঁধা পরে, কিন্তু সেখানে স্বর্গ রাজ্যের বস্ত্রমান মলিন হুয়ে না। বীরদ বাস রজহীন বাস মানে ধূলি লাগিব সে বস্ত্র, এপরি সুন্দর বস্ত্রমান সে ধারণ করে থাকে। এবং সেমানে শ্যামা স্ত্রী, স্ত্রী মানুষের অনেক ভেদ রয়েছে শাস্ত্র মানকরে রাসশাস্ত্র মানকরে স্ত্রী মানকরে বিভিন্ন ভেদ মান সব বর্ণন করা যাইছে, যেপরি বামা স্ত্রী দক্ষিণা স্ত্রী বা ষষ্ঠিনী অশ্বিনী স্ত্রী বা শ্যামা স্ত্রী এভাবে বিভিন্ন বিভাগ সব রয়েছে। স্ত্রী মানকর গুণ অনুসারে বিভিন্ন বিভাজন সব করা যাইছে স্ত্রী মানুষ। তেমন স্বর্গের যে স্ত্রী লোক মানে রয়েছে সেমানে সব শ্যামা স্ত্রী, অর্থাৎ শ্রী বিশ্বনাথ চক্রবর্তী ঠাকুর এই শ্যামা স্ত্রী মানকর বর্ণনা করছেন যে শীতকালে ভবেৎ উষ্মা, এই স্ত্রী লোক মানে শীতকালে শীত ঋতুরে সেমানকর শরীর উষ্ম হয়ে থাকে, উষ্মকালে সুশীতলা, এবং গ্রীষ্মকালে সেমানকর শরীর অত্যন্ত শীতল হয়ে থাকে। এ হচ্ছে শ্যামা স্ত্রী মানকর বর্ণনা। তেমন স্তন সুকঠিন যাসাং তা কামা পরিকীর্তিতা, যে স্তন অত্যন্ত কঠিন সেমানে শীতকালে যে উষ্ম এবং গ্রীষ্মকালে যে সুশীতল সেমানকে শ্যামা স্ত্রী বলে কুহযায়। তেমন দেবরমণী মানে এমানে সমস্তে শ্যামা স্ত্রী, তেমন এপরি স্ত্রী লোক মানে এই দেবলোকরে বিচরণ করুথান্তি। এবং সেখানে এইপরি ভাবে সমস্ত বাতাবরণ আনন্দ মুখরিত হয়ে সেখানে বিভিন্ন প্রকার ময়ূর এবং মধুব্রত মানে সব সময় গুঞ্জন করুথান্তি, সেমানকর ধ্বনি ସବୁ ସମୟରେ ନିର୍ଗତ ହେଉଥାଏ। ଏହିପରି ଭାବରେ ସ୍ୱର୍ଗ ଲୋକର ବାତାବରଣ ଆନନ୍ଦ ମୁଖର ହୋଇଥାଏ ସବୁ ସମୟରେ। ତେଣୁ ଏହିପରି ଯେଉଁ ସ୍ୱର୍ଗ ଲୋକ ଯେଉଁଠାରେ ଦେବତାମାନେ ନିବାସ କରିଥାନ୍ତି, ତେଣୁ ସେହି ସ୍ୱର୍ଗ ଲୋକରେ କୁ ଆକ୍ରମଣ କରିବା ପାଇଁ ବର୍ତ୍ତମାନ ବଳି ମହାରାଜ ସୈନ୍ୟମାନଙ୍କ ସହ ସେ ଯାତ୍ରା ଆରମ୍ଭ କରିଛନ୍ତି। ତେଣୁ ଯେତେବେଳେ ବଳି ମହାରାଜ ସେଇ ସ୍ୱର୍ଗ ଲୋକର ନିକଟବର୍ତ୍ତୀ ହେଲେ ଏବଂ ଦୂରରୁ ସ୍ୱର୍ଗକୁ ଦର୍ଶନ କରୁଛନ୍ତି, ସେତେବେଳେ ସେ ଚତୁର୍ଦିଗରୁ ସ୍ୱର୍ଗ ଲୋକ ଉପରେ ଆକ୍ରମଣ କରିବା ପାଇଁ ତାଙ୍କର ସୈନ୍ୟବାହିନୀକୁ ନିଯୁକ୍ତ କରିଛନ୍ତି ଏବଂ ଚତୁର୍ଦିଗରୁ ସ୍ୱର୍ଗକୁ ବେଷ୍ଟନ କରି ସେମାନେ ଆକ୍ରମଣ ଆରମ୍ଭ କରିଛନ୍ତି ଏବଂ ସେହି ସମୟରେ ବଳି ମହାରାଜ ଶଙ୍ଖନାଦ କରିଛନ୍ତି। ତେଣୁ ବଳି ମହାରାଜଙ୍କର ଶଙ୍ଖନାଦ ଶ୍ରବଣ କରି ଦେବରାଜ ଇନ୍ଦ୍ର ସେ ତାଙ୍କର ଅନ୍ୟ ଦେବତାମାନଙ୍କ ସହ ସେ ଯେତେବେଳେ ଦେଖୁଛନ୍ତି ଯେ ବଳି ମହାରାଜ ଏକ ଦିବ୍ୟ ରଥ ଉପରେ ଉପବେଶନ କରି ଶଙ୍ଖନାଦ କରୁଛନ୍ତି ଏବଂ ତାଙ୍କର ଅଗ୍ନିଶିଖା ପରି ତେଜରେ ଚତୁର୍ଦିଗ ଯେପରି ଦଗ୍ଧୀଭୂତ ହେବା ପରି ମନେ ହେଉଛି, ତେଣୁ ସେ ଦେଖିଲେ ଯେ ବଳି ମହାରାଜ ଯାହାଙ୍କୁ ସେ ଯୁଦ୍ଧରେ ପରାଜିତ କରିଥିଲେ ଏପରିକି ତାଙ୍କର ଅବସ୍ଥା ମୃତପ୍ରାୟ ହୋଇଥିଲା, ସେ ମୃତ୍ୟୁବରଣ କରିଥିଲେ, ସେ ବର୍ତ୍ତମାନ ଜୀବନ ଲାଭ କରି ପୁନଃ ସେ ସ୍ୱର୍ଗରାଜ୍ୟ ଉପରେ ଅଧିକ ଉତ୍ସାହର ସହ ଆକ୍ରମଣ କରିବାକୁ ଆସିଛନ୍ତି, ଏ କଥା ଦର୍ଶନ କରି ଦେବରାଜ ଇନ୍ଦ୍ର ବିସ୍ମିତ ହେଲେ। ତେଣୁ ସେ ଅନ୍ୟ ଦେବତାମାନଙ୍କ ସହ ତାଙ୍କର ଗୁରୁ ବୃହସ୍ପତିଙ୍କ ନିକଟରେ ପହଞ୍ଚିଲେ। ତେଣୁ ସେଠାରେ ଯେତେବେଳେ ବୃହସ୍ପତିଙ୍କ ନିକଟରେ ପହଞ୍ଚନ୍ତି ସେତେବେଳେ ଦେବରାଜ ଇନ୍ଦ୍ର ବୃହସ୍ପତିଙ୍କୁ ପ୍ରଣାମ କରି ତାଙ୍କୁ ପ୍ରଶ୍ନ କରୁଛନ୍ତି, ହେ ଗୁରୁଦେବ, ଆପଣ କୃପା କରି କୁହନ୍ତୁ ଯେ ବଳି କିପରି ଭାବରେ ଏତେ ଶକ୍ତି ସଂଗ୍ରହ କରି ପୁନର୍ଜୀବିତ ହେଇ ଶକ୍ତି ସଂଗ୍ରହ କରି ନବୀନ ଉତ୍ସାହର ସହ ଏ ସ୍ୱର୍ଗ ଉପରେ ଆକ୍ରମଣ କରିବା ପାଇଁ ଆସିଛି। ବଳିକୁ ବର୍ତ୍ତମାନ ଦେଖିଲେ ଏପରି ମନେ ହେଉଛି ଯେ ସେ ଯେପରି ତାର ସୈନ୍ୟବାହିନୀ ସହ ସେ ଚତୁର୍ଦିଗକୁ ଗ୍ରାସ କରିବା ପାଇଁ ବସିଛି ଏବଂ ଯେପରି ଚତୁର୍ଦିଗ ତାର କ୍ରୋଧାଗ୍ନିରେ ଦଗ୍ଧୀଭୂତ ହେବାକୁ ଆରମ୍ଭ କରିଛି, ତେଣୁ ଏପରି ଶକ୍ତି ବଳି କେଉଁଠାରେ ପ୍ରାପ୍ତ ହେଲା? ବୃହସ୍ପତି ଯିଏକି ତ୍ରିକାଳଦ୍ରଷ୍ଟ ଥିଲେ ସେ ଦେବରାଜ ଇନ୍ଦ୍ରଙ୍କୁ କହିଲେ ଯେ ହେ ଦେବରାଜ, ମୁଁ ବର୍ତ୍ତମାନ ଜାଣିପାରୁଛି ଯେ ବଳି ଭୃଗୁବଂଶୀୟ ବ୍ରାହ୍ମଣମାନଙ୍କୁ ସନ୍ତୁଷ୍ଟ କରି ତାଙ୍କୁ ପ୍ରସନ୍ନ କରି ସେ ବର୍ତ୍ତମାନ ବ୍ରହ୍ମ ତେଜକୁ ପ୍ରାପ୍ତ ହୋଇଛି। ଏ ତେଜ ଏ ବଳିର ନିଜସ୍ୱ ତେଜ ନୁହେଁ, ଏହା ହେଉଛି ବ୍ରହ୍ମ ତେଜ ବା ଆଧ୍ୟାତ୍ମିକ ତେଜ। ତେଣୁ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ଏବଂ ଅନ୍ୟ ଭୃଗୁବଂଶୀ ବ୍ରାହ୍ମଣମାନଙ୍କୁ ସନ୍ତୁଷ୍ଟ କରି ବଳି ଏପରି ଆଧ୍ୟାତ୍ମିକ ତେଜକୁ ପ୍ରାପ୍ତ ହୋଇଛି। ତେଣୁ ଏପରି ଅବସ୍ଥାରେ ବଳିକୁ ଯୁଦ୍ଧରେ ପରାଜିତ କରିବା ସମ୍ଭବ ନୁହେଁ, କାରଣ ଗୁରୁଙ୍କର ପ୍ରସାଦରେ ଯେଉଁ ଶକ୍ତି ପ୍ରାପ୍ତ ହୁଏ ତାହା ଆଧ୍ୟାତ୍ମିକ ଶକ୍ତି, ଯେପରି ଶାସ୍ତ୍ରରେ କୁହାଯାଇଛି ଯଶ ପ୍ରସାଦାତ ଭଗବତ ପ୍ରସାଦ, ଯେଉଁ ଗୁରୁଙ୍କର ପ୍ରସାଦ ସେ ହେଉଛି ଭଗବତ ପ୍ରସାଦ, ଭଗବାନଙ୍କର ପ୍ରସାଦ ବା ଭଗବାନଙ୍କର କୃପା। ତେଣୁ ଯେତେବେଳେ ଶିଷ୍ୟ ଉପରେ ଗୁରୁଙ୍କର କୃପା ହୁଏ ସେତେବେଳେ ଶିଷ୍ୟ ଭଗବାନଙ୍କର କୃପା ପ୍ରାପ୍ତ ହୋଇଥାଏ, ସେଥିପାଇଁ ଶିଷ୍ୟ ସେ ଗୁରୁଙ୍କର ଆଦେଶ ଅନୁସାରେ ସେ କାର୍ଯ୍ୟ କରିଥାଏ। ଗୁରୁମୁଖ ପଦ୍ମ ବାକ୍ୟ ଚିତ୍ତତେ କରିଆ ଐକ୍ୟ ଆର ନାକରିବ ମନେ ଆସ, ଯେ ଶିଷ୍ୟ ଗୁରୁଙ୍କର ମୁଖ ପଦ୍ମରୁ ନିଃସୃତ ବାକ୍ୟକୁ ଅକ୍ଷରେ ଅକ୍ଷରେ ପାଳନ କରି ସେ ଅନ୍ୟ କୌଣସି ଅଭିଳାଷ ପୋଷଣ କରିବ ନାହିଁ।
ତାହେଲେ ସେ ଗୁରୁଙ୍କର କୃପା ପ୍ରାପ୍ତ ହେବ ଏବଂ ଗୁରୁଙ୍କର କୃପା ପ୍ରାପ୍ତ ହେବାର ଅର୍ଥ ହେଲା ଭଗବାନଙ୍କର କୃପା ପ୍ରାପ୍ତ ହେବ, ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ ହେବ। ତେଣୁ ବୃହସ୍ପତି କହୁଛନ୍ତି ଯେ ବଳି ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ ସନ୍ତୁଷ୍ଟ କରି ସେ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ ହୋଇଛନ୍ତି। ତେଣୁ ଏ ଶକ୍ତି ବଳି ମହାରାଜଙ୍କର ନିଜସ୍ୱ ଶକ୍ତି ନୁହେଁ, ଏ ହେଉଛି ଆଧ୍ୟାତ୍ମିକ ଶକ୍ତି, ବ୍ରହ୍ମ ତେଜର ଶକ୍ତି। ତେଣୁ ତୁମେ ଦେବତାମାନେ ବର୍ତ୍ତମାନ ବଳି ମହାରାଜଙ୍କ ସହିତ ଯଦି ଯୁଦ୍ଧ କର ତାହେଲେ ଏଥର ତୁମେ ବଳି ମହାରାଜଙ୍କୁ ଯୁଦ୍ଧରେ ପରାଜିତ କରିପାରିବ ନାହିଁ, କାରଣ ସେ ବର୍ତ୍ତମାନ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ ହୋଇଛନ୍ତି। ତେଣୁ ତୁମେମାନେ ବର୍ତ୍ତମାନ ସ୍ୱର୍ଗ ରାଜ୍ୟରୁ ଦୂରେଇ ଯାଇ ଆତ୍ମଗୋପନ କର, ସ୍ୱର୍ଗ ରାଜ୍ୟ ତ୍ୟାଗ କର, ସ୍ୱର୍ଗ ରାଜ୍ୟରେ ରହି ତୁମେ ବଳି ମହାରାଜଙ୍କ ସହିତ ଯୁଦ୍ଧ କରିପାରିବ ନାହିଁ, ତୁମେ ଏ ଯୁଦ୍ଧରେ ନିଶ୍ଚିତ ଭାବରେ ପରାଜିତ ହେବ। ତେଣୁ ତୁମେମାନେ ସମସ୍ତେ ସ୍ୱର୍ଗ ରାଜ୍ୟ ତ୍ୟାଗ କରି ଆତ୍ମଗୋପନ କର। ତେଣୁ ଇନ୍ଦ୍ର ପଚାରିଲେ ଯେ ହେ ଗୁରୁଦେବ, ଆମେ ଏପରି କେତେ ଦିନ ପର୍ଯ୍ୟନ୍ତ ଆତ୍ମଗୋପନ କରି ରହିବୁ ବଳି ମହାରାଜଙ୍କର ଭୟରେ? ତେଣୁ ବୃହସ୍ପତି କହୁଛନ୍ତି ଯେ ତୁମେମାନେ ସେହି ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବ ଯେପର୍ଯ୍ୟନ୍ତ ବଳି ମହାରାଜଙ୍କର ଶକ୍ତି କ୍ଷୀଣ ହୋଇ ନଯାଇଛି, ତା ଶକ୍ତିର ବିପର୍ଯ୍ୟୟ ନ ହୋଇଛି। ତେଣୁ ଇନ୍ଦ୍ର ପଚାରିଲେ ଯେ କେତେବେଳେ ତାଙ୍କର ଶକ୍ତିର ବିପର୍ଯ୍ୟୟ ହେବ, କେତେ ସମୟ ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବୁ? ବୃହସ୍ପତି କହୁଛନ୍ତି ଯେଉଁ ବ୍ରାହ୍ମଣମାନଙ୍କ ଦ୍ୱାରା ବଳି ମହାରାଜ ବରପ୍ରାପ୍ତ ହୋଇ ଏପରି ଆଧ୍ୟାତ୍ମିକ ଶକ୍ତି ଲାଭ କରିଛନ୍ତି, ସେହି ବ୍ରାହ୍ମଣମାନଙ୍କୁ ଯେତେବେଳେ ବଳି ମହାରାଜ ଅପମାନିତ କରିବେ, ସେହି ବ୍ରାହ୍ମଣମାନଙ୍କର ଅଭିଶାପରେ ତାଙ୍କର ସମସ୍ତ ଶକ୍ତି କ୍ଷୀଣ ହୋଇଯିବ, ସମସ୍ତ ଶକ୍ତିର ବିପର୍ଯ୍ୟୟ। ସେତେବେଳେ ତୁମେମାନେ ତାଙ୍କ ସହିତ ଯୁଦ୍ଧ କଲେ ତାଙ୍କ ଯୁଦ୍ଧରେ ଜୟଲାଭ କରିପାରିବ। ତେଣୁ ତୁମେମାନେ ସେହି ସମୟ ପର୍ଯ୍ୟନ୍ତ ଅପେକ୍ଷା କର ଯେପର୍ଯ୍ୟନ୍ତ ତାଙ୍କର ଶକ୍ତି କ୍ଷୀଣ ନ ହୋଇଛି। ତେଣୁ ବୃହସ୍ପତି ଯେହେତୁ ସେ ତ୍ରିକାଳ ଦ୍ରଷ୍ଟା ଥିଲେ, ସେ ଜାଣିଥିଲେ ଯେ ବଳି ମହାରାଜ ଏପରି ସମୟ ଆସିବ ଯେତେବେଳେ ସେ ବ୍ରାହ୍ମଣମାନଙ୍କୁ ଅପମାନିତ କରିବେ ବା ତାଙ୍କର ଆଦେଶକୁ ଅବମାନନା କରିବେ। କାରଣ ଯେତେବେଳେ ଭଗବାନ ବାମନ ଦେବ ରୂପରେ ଆବିର୍ଭୂତ ହେବେ ଏବଂ ତ୍ରିପାଦ ଭୂମି ଭିକ୍ଷା କରିବା ପାଇଁ ବଳି ମହାରାଜଙ୍କର ଯଜ୍ଞସ୍ଥାନକୁ ଯିବେ, ସେଠାରେ ବଳି ମହାରାଜ ବାମନ ଦେବଙ୍କୁ ତିନିପାଦ ଭୂମି ଦେବା ପାଇଁ ପ୍ରତିଜ୍ଞା କରି ଯେତେବେଳେ ସଂକଳ୍ପ କରିବା ପାଇଁ ଯାଉଥିବେ ସେ ସମୟରେ ଶୁକ୍ରାଚାର୍ଯ୍ୟ ତାଙ୍କୁ ମନା କରିବେ ସଂକଳ୍ପ କରିବା ପାଇଁ। ଶୁକ୍ରାଚାର୍ଯ୍ୟ ତାଙ୍କୁ ସତର୍କ କରାଇଦେବେ ଯେ ଭଗବାନ ବିଷ୍ଣୁଙ୍କୁ ବଳି ତୁ ଏ ସଂକଳ୍ପ କର ତାଙ୍କୁ ତିନିପାଦ ଭୂମି ଦେବା ପାଇଁ, କିନ୍ତୁ ସେତେବେଳେ ବଳି ମହାରାଜ ଶୁକ୍ରାଚାର୍ଯ୍ୟଙ୍କର ଆଦେଶର ଅବମାନନା କରିବେ, ସେ ଶୁକ୍ରାଚାର୍ଯ୍ୟଙ୍କର ଆଦେଶକୁ ଗ୍ରହଣ କରିବେ ନାହିଁ, ତେଣୁ ଶୁକ୍ରାଚାର୍ଯ୍ୟ ତାଙ୍କୁ ଅଭିଶାପ ଦେବେ, ଯାହାଫଳରେ ବଳି ମହାରାଜଙ୍କର ସମସ୍ତ ଐଶ୍ୱର୍ଯ୍ୟ ଅପସାରିତ ହୋଇଯିବ, ସେ ସମସ୍ତ ଐଶ୍ୱର୍ଯ୍ୟ ହରାଇ ବସିବେ। ତେଣୁ ବୃହସ୍ପତି କହୁଛନ୍ତି ତୁମେ ସେହି ସମୟ ପର୍ଯ୍ୟନ୍ତ ଅପେକ୍ଷା କର, ସେହି ସମୟ ପର୍ଯ୍ୟନ୍ତ ତୁମମାନେ ସମସ୍ତେ ସ୍ୱର୍ଗ ରାଜ୍ୟରୁ ପଳାୟନ କରି ଆତ୍ମଗୋପନ କର। ତେଣୁ ଏହିପରି ଭାବରେ ବୃହସ୍ପତିଙ୍କ ଦ୍ୱାରା ଉପଦେଶ ପ୍ରାପ୍ତ ହୋଇ ଦେବତାମାନେ ଯେଉଁମାନେ କାମ ରୂପିଣ ସେମାନେ ନିଜ ଇଚ୍ଛା ଅନୁସାରେ ରୂପ ଧାରଣ କରିପାରନ୍ତି। ତେଣୁ କେତେବେଳେ ସେମାନେ ଅଦୃଶ୍ୟ ହୋଇଯାଇପାରନ୍ତି, କେତେବେଳେ ଦୃଶ୍ୟମାନ ହୁଅନ୍ତି, କେତେବେଳେ ବିଭିନ୍ନ ରୂପ ଧାରଣ କରିପାରନ୍ତି। ତେଣୁ ସମସ୍ତ ଦେବତାମାନେ ନିଜ ଇଚ୍ଛା ଅନୁସାରେ ରୂପ ଧାରଣ କରି ସେମାନେ ସ୍ୱର୍ଗ ରାଜ୍ୟରୁ ପଳାୟନ କରି ଆତ୍ମଗୋପନ କଲେ। ତେଣୁ ବଳି ମହାରାଜ ଯେତେବେଳେ ସ୍ୱର୍ଗ ଉପରେ ଆକ୍ରମଣ କରୁଛନ୍ତି ଏବଂ ଶଙ୍ଖନାଦ କରୁଛନ୍ତି, କିନ୍ତୁ ଦେଖୁଛନ୍ତି ଯେ ଶଙ୍ଖନାଦ କରିବା ପରେ ମଧ୍ୟ ଦେବତାମାନଙ୍କ ପକ୍ଷରୁ କୌଣସି ପ୍ରତି ଆକ୍ରମଣ ହେଉନାହିଁ। ତେଣୁ ସେ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି ଯେ ଦେବତାମାନେ କୌଣସି ପ୍ରତି ଆକ୍ରମଣ କରୁନାହାନ୍ତି, ତେଣୁ ସେ ବଳପୂର୍ବକ ସ୍ୱର୍ଗ ରାଜ୍ୟ ମଧ୍ୟରେ ପ୍ରବେଶ କରୁଛନ୍ତି ଏବଂ ଦେଖୁଛନ୍ତି ଯେ ସ୍ୱର୍ଗ ରାଜ୍ୟରେ ଦେବତାମାନେ ନାହାନ୍ତି, ସେମାନେ ଆତ୍ମଗୋପନ କରିଛନ୍ତି ତାଙ୍କର ଭୟରେ। ତେଣୁ ବଳି ମହାରାଜ ଦେବରାଜ ଇନ୍ଦ୍ରଙ୍କର ସିଂହାସନକୁ ଗ୍ରହଣ କରିଛନ୍ତି ଏବଂ ସ୍ୱର୍ଗର ରାଜା ଭାବରେ ସେଠାରୁ ତାଙ୍କର ଶାସନ ଆରମ୍ଭ କରିଛନ୍ତି ବଳି ମହାରାଜ। କିନ୍ତୁ ଯଦିଓ ବଳି ମହାରାଜ ସ୍ୱର୍ଗ ରାଜ୍ୟକୁ ଅଧିକାର କରିଛନ୍ତି ଏବଂ ସେଠାରୁ ତ୍ରିଲୋକକୁ ନିୟନ୍ତ୍ରିତ କରୁଛନ୍ତି, କିନ୍ତୁ ଶୁକ୍ଳାଚାର୍ଯ୍ୟ ଏବଂ ଅନ୍ୟ ଭୃଗୁବଂଶୀୟ ବ୍ରାହ୍ମଣ ମାନେ ବଳି ମହାରାଜଙ୍କୁ କହୁଛନ୍ତି ଯେ ହେ ରାଜନ୍, ତୁମେ ଏଇ ବିଶ୍ୱଜିତ ଯଜ୍ଞ ଅନୁଷ୍ଠାନର ଫଳସ୍ୱରୂପ ଦେବତାମାନଙ୍କ ଉପରେ ବିଜୟ ପ୍ରାପ୍ତ ହୋଇ ସ୍ୱର୍ଗ ରାଜ୍ୟ ପ୍ରାପ୍ତ ହୋଇଛ ସତ, କିନ୍ତୁ ତୁମେ ଯଦି ସବୁଦିନ ପାଇଁ ଏହି ସ୍ୱର୍ଗ ରାଜ୍ୟରେ ରହିବାକୁ ଚାହଁ ତାହେଲେ ତୁମକୁ ସତ ଅଶ୍ୱମେଧ ଯଜ୍ଞ କରିବା ଆବଶ୍ୟକ। ତୁମେ ଯଦି ତୁମର ସ୍ଥିତିକୁ ସୁଦୃଢ଼ କରିବାକୁ ଚାହଁ, ସ୍ଥାୟୀ ଭାବରେ ଇନ୍ଦ୍ରପଦରେ ରହିବାକୁ ଚାହଁ, ତାହେଲେ ତୁମକୁ ଏକ ଶତ ଅଶ୍ୱମେଧ ଯଜ୍ଞ କରିବାକୁ ହେବ। କାରଣ ସ୍ୱର୍ଗର ରାଜା ଇନ୍ଦ୍ର, ତାଙ୍କର ନାମ ହେଉଛି ପୁରନ୍ଦର, ସେ ଏକ ଶତ ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କରି ସ୍ୱର୍ଗ ରାଜ୍ୟର ରାଜା ଭାବରେ ଇନ୍ଦ୍ର ଭାବରେ ଅଭିଷିକ୍ତ ହୋଇଛନ୍ତି। ତେଣୁ ତୁମେ ମଧ୍ୟ ତାଙ୍କ ପରି ଯଦି ଶତ ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କରିବ ତାହେଲେ ତୁମର ଏଇ ଇନ୍ଦ୍ରପଦ ସ୍ଥାୟୀ ହେବ, ତୁମକୁ ଏଠାରେ ଆଉ କେହି ଇନ୍ଦ୍ରପଦରୁ ବିତାଡ଼ିତ କରିପାରିବେ ନା। ତେଣୁ ବ୍ରାହ୍ମଣ ମାନଙ୍କର ଏପରି ପରାମର୍ଶ ପ୍ରାପ୍ତ ହୁଏ, ବଳି ମହାରାଜ ଶୁକ୍ରାଚାର୍ଯ୍ୟ ଏବଂ ଅନ୍ୟ ବ୍ରାହ୍ମଣ ମାନଙ୍କର ପ୍ରେରଣାରେ ଏକ ଶତ ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କଲେ, ଯାହାଫଳରେ ତାଙ୍କର କୀର୍ତ୍ତି ଚତୁର୍ଦିଗରେ ପରିବ୍ୟାପ୍ତ ହେଲା ଏବଂ ସେଇଠାରେ ରହି ବଳି ମହାରାଜ ତାଙ୍କର ଶାସନ ଆରମ୍ଭ କଲେ। ତେଣୁ ଯେତେବେଳେ ଶୁକଦେବ ଗୋସ୍ୱାମୀ ଏହି ସ୍ୱର୍ଗର ବର୍ଣ୍ଣନା କରୁଥିଲେ, ସେତେବେଳେ ପ୍ରକୃତ ପକ୍ଷେ ସେ ଗୋଟିଏ କଥା କହିଥିଲେ ଯେ କେଉଁମାନେ ଏହି ସ୍ୱର୍ଗ ରାଜ୍ୟକୁ ପ୍ରାପ୍ତ ହୋଇଥାନ୍ତି ଆଉ କେଉଁମାନେ ପ୍ରାପ୍ତ ହୁଅନ୍ତି ନା। ତେଣୁ ସେତେବେଳେ ଶୁକଦେବ ଗୋସ୍ୱାମୀ କହୁଥିଲେ ଯେ କେଉଁମାନେ ସ୍ୱର୍ଗ ରାଜ୍ୟକୁ ପ୍ରାପ୍ତ ହେବା ପାଇଁ ଯୋଗ୍ୟ ଏବଂ କେଉଁମାନେ ଯୋଗ୍ୟ ନୁହନ୍ତି। ତେଣୁ ଶୁକଦେବ ଗୋସ୍ୱାମୀ କହୁଛନ୍ତି ଯେ ଯେଉଁମାନେ ଅଧାର୍ମିକ, ଯାହାର ନା ବ୍ରଜନ୍ତି ଅଧାର୍ମିକା ଅଧାର୍ମିକତା, ଅର୍ଥାତ୍ ଯେଉଁମାନେ ଅଧାର୍ମିକ ଧର୍ମ ଆଚରଣ କରନ୍ତି ନା, ଅର୍ଥାତ୍ ଧର୍ମଶାସ୍ତ୍ର ଅନୁସାରେ ଯେଉଁମାନେ ଆଚରଣ କରନ୍ତି ନାହିଁ ସେମାନଙ୍କୁ ଅଧାର୍ମିକ ବୋଲି କୁହାଯାଏ। ଯେଉଁମାନେ ମନଧର୍ମ ଆଚରଣ କରି ମନ ଇଚ୍ଛା ମନଧର୍ମ ଅନୁସାରେ ଧର୍ମ ଆଚରଣ କରିଥାନ୍ତି ବା କୌଣସି ଧର୍ମ ଅନୁଷ୍ଠାନ କରନ୍ତି ନାହିଁ ସେମାନଙ୍କୁ ଅଧାର୍ମିକ ବୋଲି କୁହାଯାଏ। ତେଣୁ ଏପରି ଅଧାର୍ମିକ ବ୍ୟକ୍ତିମାନେ ସେମାନଙ୍କର ସ୍ୱର୍ଗ ରାଜ୍ୟକୁ ପ୍ରାପ୍ତ ହୋଇପାରିବେ ନା। ତାପରେ ଆଉ କେଉଁମାନେ ପ୍ରାପ୍ତ ହେବେ ନାହିଁ ନା, ଅଧାର୍ମିକତା ଖଳା, ଅର୍ଥାତ୍ ଯେଉଁମାନେ ଖଳ ବ୍ୟକ୍ତି ଦୁଷ୍ଟ ବ୍ୟକ୍ତି ବା ଯେଉଁମାନେ ଈର୍ଷା ପରାୟଣ ଅନ୍ୟ ପ୍ରତି ଈର୍ଷା ପରାୟଣ ସେପରି ବ୍ୟକ୍ତିମାନେ ସ୍ୱର୍ଗ ରାଜ୍ୟକୁ ପ୍ରାପ୍ତ ହୁଅନ୍ତି ନା ବା ସ୍ୱର୍ଗ ରାଜ୍ୟକୁ ଯାଇପାରନ୍ତି ନା। ସଂସାରରେ ଏପରି ଖଳ ବ୍ୟକ୍ତିମାନେ କ୍ରୂର ବ୍ୟକ୍ତିମାନେ ଭରି ରହିଛନ୍ତି। ଆମେ ଦେଖିବା ଯେପରି ସର୍ପ କ୍ରୂର, ଯେପରି ଚାଣକ୍ୟ ପଣ୍ଡିତ କହୁଛନ୍ତି ସର୍ପ କ୍ରୂର ଖଳ କ୍ରୂର, ଯେପରି ସର୍ପ ଅତି ଦୁଷ୍ଟ ତାର ସର୍ପ ଅତ୍ୟନ୍ତ ଇଚ୍ଛା ପରାୟଣ, ତେଣୁ ସେହିପରି ଦୁଷ୍ଟ ବ୍ୟକ୍ତିମାନେ ଖଳ ବ୍ୟକ୍ତିମାନେ ସେମାନେ ମଧ୍ୟ ଇଚ୍ଛା ପରାୟଣ, କିନ୍ତୁ ସର୍ପାତ୍ କ୍ରୂର ତର ଖଳ ସେ ସର୍ପଠାରେ ମଧ୍ୟ ଖଳ ବ୍ୟକ୍ତି ଅତ୍ୟନ୍ତ କ୍ରୁର, କାରଣ ସର୍ପକୁ ମନ୍ତ୍ର ଔଷଧ ଦ୍ୱାରା ବଶୀଭୂତ କରାଯାଇପାରିବ, କିନ୍ତୁ କ୍ରୁର ବ୍ୟକ୍ତିକୁ ଖଳ ବ୍ୟକ୍ତିକୁ ବଶୀଭୂତ କରାଯାଇପାରିବ। ତେଣୁ ଏଇ ଖଳ ବ୍ୟକ୍ତିମାନେ ଯେଉଁମାନେ ଅନ୍ୟ ପ୍ରତି ଈର୍ଷା ପରାୟଣ ହୋଇଥାନ୍ତି, ଅନ୍ୟର ସୌଭାଗ୍ୟ ଦର୍ଶନ କଲେ ସେମାନେ ସହ୍ୟ କରିପାରନ୍ତି ନାହିଁ। ଯଦି ଅନ୍ୟ କେହି ଭଲରେ ରହିଲା ବା ଅନ୍ୟ କେହି ଧନ ପ୍ରାପ୍ତ ହେଲା ବା ତାର ସୌଭାଗ୍ୟ ପ୍ରାପ୍ତି ହେଲା ବା କୌଣସି ଶୁଭ କାର୍ଯ୍ୟ ଅନୁଷ୍ଠାନ କଲା ବା ଧର୍ମ ଅନୁଷ୍ଠାନ କଲା, ସେ ଖଳ ବ୍ୟକ୍ତିମାନେ ସେସବୁ ସହ୍ୟ କରିପାରନ୍ତି ନାହିଁ, ସେଥିରେ ବାଧା ସୃଷ୍ଟି କରିବା ପାଇଁ ସେମାନେ ଚେଷ୍ଟା କରିଥାନ୍ତି। ସେମାନେ ଭାବନ୍ତି ମୋ ନିକଟରେ ଧନ ନାହିଁ, ତା ନିକଟରେ କାହିଁକି ଧନ ହବ ଅଧିକ, ତେଣୁ ସେମାନେ ଚାହିଁବେ କିପରି ତାର ଧନ ନଷ୍ଟ ହେଇଯାଉ ବା ସେ ବ୍ୟକ୍ତି କିପରି ଦୁଃଖରେ ପଡୁ। ତେଣୁ ଏପରି ବ୍ୟକ୍ତିମାନେ ପର ସୁଖରେ ଦୁଃଖୀ ହେଇଥାନ୍ତି ଖଳ ବ୍ୟକ୍ତିମାନେ, ଏବଂ ପର ଦୁଃଖରେ ସୁଖୀ ହେଇଥାନ୍ତି, ଏହା ହେଉଛି ସେମାନଙ୍କର ସ୍ୱଭାବ। ତେଣୁ ଏପରି ବ୍ୟକ୍ତିମାନଙ୍କର ସ୍ଥାନ ହେଉଛି ନରକ, ସେମାନେ ସ୍ୱର୍ଗ ପ୍ରାପ୍ତ ହୋଇପାରନ୍ତି ନା, ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ନରକ ରହିଛି ଏପରି ଈର୍ଷା ପରାୟଣ ବ୍ୟକ୍ତିମାନଙ୍କ ପାଇଁ। ତେଣୁ ଶ୍ରୀଶୁକଦେବ ଗୋସ୍ୱାମୀ କହୁଛନ୍ତି ଯେ ଖଳ ବ୍ୟକ୍ତିମାନେ ସେମାନେ ମଧ୍ୟ ନରକ ସ୍ୱର୍ଗକୁ ପ୍ରାପ୍ତ ହୋଇପାରନ୍ତି ନା, ଏବଂ ଅନ୍ୟ କେଉଁମାନେ ପ୍ରାପ୍ତ ହୁଅନ୍ତି ନାହିଁ, ଯେଉଁମାନେ ଭୂତଦ୍ରୁହ ଅର୍ଥାତ୍ ଅନ୍ୟ ପ୍ରାଣୀମାନଙ୍କ ପ୍ରତି ଦ୍ୱେଷ ଆଚରଣ କରିଥାନ୍ତି, ଶତ୍ରୁତା ଆଚରଣ କରିଥାନ୍ତି ବା ଜୀବ ହିଂସା କରିଥାନ୍ତି, ଯେଉଁମାନେ ମାଂସାହାର କରୁଛନ୍ତି ସେମାନେ ସବୁ ଜୀବ ହିଂସା କରୁଛନ୍ତି, ମାଛ ମାଂସ ଖାଇବା ମଧ୍ୟ ଜୀବ ହିଂସା, ଅନ୍ୟ ପ୍ରାଣୀମାନଙ୍କୁ ବଧ କରାଯାଉଛି ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ, ବା ଅନ୍ୟ ପ୍ରାଣୀମାନଙ୍କ ପ୍ରତି ହିଂସା ଆଚରଣ କରିଥାନ୍ତି, ଏପରି ବ୍ୟକ୍ତିମାନେ ମଧ୍ୟ ସ୍ୱର୍ଗ ପ୍ରାପ୍ତି ହୋଇପାରନ୍ତି ନା ବା ସ୍ୱର୍ଗକୁ ଯାଇପାରନ୍ତି ନା। ଏବଂ ତା ସହିତ କହୁଛନ୍ତି ଯେ ଯେଉଁମାନେ ସଫା ଅର୍ଥାତ୍ ଯେଉଁମାନେ ସତ ବ୍ୟକ୍ତି ଅନ୍ୟକୁ ଠକିଥାନ୍ତି, ଏହା ହେଉଛି ମଣିଷର ଏକ ସ୍ୱଭାବ, ଠକିବାର ପ୍ରବୃତ୍ତି, ଏ ମଣିଷର ଗୋଟିଏ ଦୋଷ ଏବଂ ସମସ୍ତଙ୍କର ଏହି ଦୋଷ ରହିଥାଏ। ଯେଉଁ ବ୍ୟକ୍ତି ଅନ୍ୟ ବ୍ୟକ୍ତିକୁ ଯେତେ ଅଧିକ ଠକିପାରିଲା ସେ ନିଜକୁ ବୁଦ୍ଧିମାନ ବୋଲି ମନେ କରେ, ତେଣୁ ସେ ଭାବେ ସେ ବହୁତ ଚାଲାକ, ଯାହାକୁ ଠକିଦେଲା ସେ ଭାବେ ସେ ବହୁତ ବଡ଼ ବୋକା ବ୍ୟକ୍ତି, କିନ୍ତୁ ସେମାନେ ଜାଣନ୍ତିନି ଏ ଠକିବାର ପରିଣାମ କ'ଣ, ତାର ଦଣ୍ଡ କ'ଣ ସେମାନେ ପ୍ରାପ୍ତ ହେବେ। ତେଣୁ ଏପରି ଠକ ବ୍ୟକ୍ତିମାନେ ସେମାନଙ୍କ ପାଇଁ ମଧ୍ୟ ନର୍କ ରହିଛି। ପଞ୍ଚମ ସ୍ଥାନରେ ଶ୍ରୀଶୁକଦେବ ଗୋସ୍ୱାମୀ ବିଭିନ୍ନ ନର୍କମାନଙ୍କର ବର୍ଣ୍ଣନା କରୁଛନ୍ତି ଯେ କିଏ କିପରି ପାପ କାର୍ଯ୍ୟ କଲେ କେଉଁ ନର୍କକୁ ପ୍ରାପ୍ତ ହୋଇଥାଏ। ତେଣୁ ସଫଳ ବ୍ୟକ୍ତିମାନେ ସେମାନେ ସ୍ୱର୍ଗକୁ ପ୍ରାପ୍ତ ହୋଇପାରିବେ ନାହିଁ। ଏବଂ ପୁଣି କହୁଛନ୍ତି ମାନି ନହ, ଯେଉଁମାନେ ଅତ୍ୟନ୍ତ ଦାମ୍ଭିକ, ଯେଉଁମାନଙ୍କର ଅହଙ୍କାର ରହିଛି, ଏହି ଦମ୍ଭ ବା ଅହଙ୍କାର ସେ ବିଭିନ୍ନ କାରଣରୁ ଆସିଥାଏ। ଯେପରି ଆମେ ଗତକାଲି ଆଲୋଚନା କରୁଥିଲେ ଯେ ଉତ୍ତରକୂଳରେ ଜାତ ହେଲେ ଯେପରି ଅହଙ୍କାର ଜନ୍ମ ହେଇଥା, ଜନ୍ମ ଐଶ୍ୱର୍ଯ୍ୟ ସୁତ ସ୍ତ୍ରୀ ଏଧ ମହାନ ମଦ ହୁମା, ଅତି ଉତ୍ତରକୂଳରେ ଜାତ ହେଲେ ମଦ ଦମ୍ଭ ବା ଅହଙ୍କାର ଜାତ ହେଉଛି, ଐଶ୍ୱର୍ଯ୍ୟ ଧନ ସମ୍ପତ୍ତି ପ୍ରାପ୍ତ ହେଲେ ଅହଙ୍କାର ଉତ୍ପନ୍ନ ହେଉଛି, ବା ବିଦ୍ୟା ଅର୍ଜନ କଲେ ଅହଙ୍କାର ପ୍ରାପ୍ତ ହେଉଛି, ବା ଅତ୍ୟଧିକ ସୁନ୍ଦର ହେଇଥିଲେ ଅହଙ୍କାର। ତେଣୁ ଏପରି ବ୍ୟକ୍ତିମାନେ ମାନିନ ଅହଙ୍କାରୀ ଦାମ୍ଭିକ, ସେମାନେ ମଧ୍ୟ ସ୍ୱର୍ଗରାଜ୍ୟକୁ ପ୍ରାପ୍ତ ହୋଇପାରିବେ ନାହିଁ। ଏବଂ ତା ସହିତ କାମୀ ନ, ଯେଉଁମାନେ ଅତ୍ୟନ୍ତ କାମୀ ବ୍ୟକ୍ତି, ଯେଉଁମାନେ ଇନ୍ଦ୍ରିୟ ଭୋଗରେ ସବୁ ସମୟରେ ବ୍ୟସ୍ତ ରହିଥାନ୍ତି, ଯେଉଁମାନେ କାମୁକ ବ୍ୟକ୍ତି, ସେମାନେ ମଧ୍ୟ ସ୍ୱର୍ଗରାଜ୍ୟକୁ ପ୍ରାପ୍ତ ହୋଇପାରନ୍ତି ନା, ସେମାନଙ୍କ ପାଇଁ ମଧ୍ୟ ନର୍କ ରହିଛି। ତେଣୁ ଏହିପରି ଭାବରେ ମାନିନ କାମିନ ଲୁବ୍ଧା, ଯେଉଁମାନେ ଲୋଭୀ ଲୋକ, ସବୁ ସମୟରେ ଧନ ସମ୍ପତ୍ତି ଅର୍ଜନ କରିବା ପାଇଁ ଲୋଭ କରିଥାନ୍ତି, ବା ଏପରିକି ଖାଦ୍ୟରେ ମଧ୍ୟ ଲୋଭ, ଅତ୍ୟାହାର, ଯେତିକି ଆବଶ୍ୟକ ସେତିକି ଗ୍ରହଣ କରିବା ଉଚିତ, କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଗ୍ରହଣ କରିବା ହେଉଛି ଲୋଭ। ତେଣୁ ଯେଉଁମାନେ ଲୋଭୀ ବ୍ୟକ୍ତି ସେମାନେ ମଧ୍ୟ ଏ ସ୍ୱର୍ଗରାଜକୁ ପ୍ରାପ୍ତ ହେଇନଥାନ୍ତି। ତେଣୁ ଏହିପରି କହି ଶେଷକଦେବ ଗୋସ୍ୱାମୀ କହୁଛନ୍ତି, ଯେଉଁମାନଙ୍କ ନିକଟରେ ଏସବୁ ଗୁଣ ନଥାଏ, ଅର୍ଥାତ୍ ଯେଉଁମାନେ ସ୍ୱର୍ଗରାଜକୁ ପ୍ରାପ୍ତ ନହେବାର ଯେଉଁ ଗୁଣ କଥା ବର୍ଣ୍ଣନା କଲେ, ସେ କହୁଛନ୍ତି ଯେ ଯେଉଁମାନଙ୍କ ନିକଟରେ ଏସବୁ ଗୁଣ ନଥାଏ ସେମାନେ ସ୍ୱର୍ଗରାଜକୁ ପ୍ରାପ୍ତ ହେଇଥାନ୍ତି। ତେଣୁ ଏହିପରି ଭାବରେ ଆମେ ଦେଖିବା ଯେ ବଳି ମହାରାଜ ସେ ସ୍ୱର୍ଗ ରାଜ୍ୟ ଅଧିକାର କରିଛନ୍ତି, ନିଜର ଧର୍ମ ଅନୁଷ୍ଠାନ କରି, ଯଜ୍ଞ ଅନୁଷ୍ଠାନ କରି ସ୍ୱର୍ଗ ରାଜ୍ୟକୁ ପ୍ରାପ୍ତ ହୋଇଛନ୍ତି, ଏବଂ ତାଙ୍କର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସେ ଏକଶତ ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କରିଛନ୍ତି, ଯାହାଫଳରେ ତାଙ୍କର ଇନ୍ଦ୍ର ପଦବୀ ସୁଦୃଢ଼ ହେଲି। ଏହିପରି ଭାବରେ ସେ ସ୍ୱର୍ଗ ରାଜ୍ୟରେ ଶାସନ କରୁଛନ୍ତି। ଏବଂ ଏହିପରି ଯେତେବେଳେ ବଳି ମହାରାଜ ସ୍ୱର୍ଗରେ ଶାସନ କରୁଛନ୍ତି ଏବଂ ଦେବତାମାନେ ଆତ୍ମଗୋପନ କରିଛନ୍ତି, ସେତେବେଳେ ଦେବ ମାତା ଅଦିତି ନିଜର ପୁତ୍ରମାନଙ୍କର ଏତାଦୃଶ ଅବସ୍ଥା ଦର୍ଶନ କରି ସେ ଅତ୍ୟନ୍ତ ଦୁଃଖାଭିଭୂତ ହୋଇପଡ଼ିଛନ୍ତି। ତେଣୁ ଅଦିତି ଦେବମାତା ଏହା ସ୍ୱାଭାବିକ ଯେ ପୁତ୍ରମାନଙ୍କର ଦୁଃଖରେ ମାତାଙ୍କର ଦୁଃଖ ହେବା ସ୍ୱାଭାବିକ। ତେଣୁ ଦେବମାତା ଏପରି ବିଷର୍ଣ୍ଣ ବଦନା ହୋଇ ଯେତେବେଳେ ତାଙ୍କ ଆଶ୍ରମରେ ଅବସ୍ଥାନ କରୁଛନ୍ତି, ସେତେବେଳେ ତାଙ୍କର ପତି ସ୍ୱାମୀ କର୍ତ୍ତକ ମୁନି, ଯିଏକି ମରିଚିଙ୍କର ପୁତ୍ର ଥିଲେ ଏବଂ ମରିଚି ବ୍ରହ୍ମାଙ୍କର ପୁତ୍ର ଥିଲେ, ତେଣୁ ସେ କର୍ତ୍ତକ ମୁନି ସେ ହେଉଛନ୍ତି ପ୍ରଜାପତି, ତେଣୁ ସେ ପ୍ରଜା ସୃଷ୍ଟି କରୁଛନ୍ତି। ତେଣୁ ଅସୁର ଏବଂ ଦେବତାମାନେ କର୍ତ୍ତକଙ୍କର ପୁତ୍ର, ଏମାନେ ପ୍ରକୃତ ପକ୍ଷେ ଭ୍ରାତା ଅସୁର ଏବଂ ଦେବତାମାନେ। ଅଦିତିଙ୍କର ପୁତ୍ର ହେଲେ ଦେବତାମାନେ ଏବଂ କର୍ତ୍ତକ ମୁନିଙ୍କର ଦ୍ୱିତୀୟ ପତ୍ନୀ ଦିତିଙ୍କର ପୁତ୍ରମାନେ ହେଲେ ଦୈତ୍ୟ ବା ଅସୁରମାନେ। ତେଣୁ ଏମାନେ ସମସ୍ତେ କର୍ତ୍ତକ ମୁନିଙ୍କର ପୁତ୍ର, କିନ୍ତୁ ସେମାନଙ୍କର ମାତା ଭିନ୍ନ ଭିନ୍ନ ଅସୁର ଏବଂ ଦେବତାମାନଙ୍କର। ତେଣୁ ଯେତେବେଳେ ଅଦିତି ଏହିପରି ଭାବରେ ବିଷର୍ଣ୍ଣ ବଦନା ହୋଇ ତାଙ୍କର ଆଶ୍ରମରେ ନିବାସ କରୁଛନ୍ତି ଏବଂ କର୍ତ୍ତକ ମୁନି ସେ ସମୟରେ ସେ ତପସ୍ୟା କରୁଥିଲେ, ସେ ସମାଧିରେ ଭଗବାନଙ୍କର ଧ୍ୟାନ କରୁଥିଲେ। ତେଣୁ ଯେତେବେଳେ ସେ ତାଙ୍କର ସମାଧି ଭଙ୍ଗ ହେଇଛି କର୍ତ୍ତକ ମୁନିଙ୍କର, ସେ ତାଙ୍କର ଆଶ୍ରମକୁ ଫେରି ଆସିଛନ୍ତି, ସେତେବେଳେ ସେ ଦେଖୁଛନ୍ତି ଅଦିତିଙ୍କର ଆଶ୍ରମରେ ନିରାନନ୍ଦମୟ ବାତାବରଣ, ସେଠାରେ କୌଣସି ଆନନ୍ଦର ଚିହ୍ନ ପରିଲକ୍ଷିତ ହେଉନାହିଁ, ଚତୁର୍ଦ୍ଦିଗରେ ଏକ ଦୁଃଖମୟ ନିରାନନ୍ଦମୟ ବାତାବରଣ, କାହାର ଯେପରି ମନରେ ଉତ୍ସାହ ନାହିଁ ଏବଂ ସ୍ୱୟଂ ଅଦିତି ସେ ବିଷର୍ଣ୍ଣ ବଦନା ହୋଇ ରହିଛନ୍ତି, ତାଙ୍କର ମୁଖମଣ୍ଡଳ ମଳିନ ପଡ଼ିଯାଇଛି। ତେଣୁ ଏପରି ଅବସ୍ଥାରେ ଯେତେବେଳେ କର୍ତ୍ତକ ମୁନି ଆଗମନ କରିଛନ୍ତି ଅଦିତିଙ୍କର ଆଶ୍ରମକୁ ଏବଂ ଆଶ୍ରମରେ ନିରାନନ୍ଦମୟ ବାତାବରଣକୁ ଦର୍ଶନ କରୁଛନ୍ତି, ତା ସହିତ ଅଦିତିଙ୍କର ମଳିନ ମୁଖମଣ୍ଡଳକୁ ଦର୍ଶନ କରୁଛନ୍ତି, ତେଣୁ ସେ ଭାବୁଛନ୍ତି ନିଶ୍ଚିତ ଭାବରେ କିଛି ଏକ ଅଘଟଣ ଘଟିତ ହୋଇଛି। ତେଣୁ ଯେତେବେଳେ କର୍ତ୍ତକ ମୁନି ଆସି ପ୍ରବେଶ କରୁଛନ୍ତି ଆଶ୍ରମରେ, ତାଙ୍କୁ ଅଦିତି ସ୍ୱାଗତ କରୁଛନ୍ତି ଏବଂ ସ୍ୱାମୀଙ୍କୁ ଉପଯୁକ୍ତ ଆସନ ପ୍ରଦାନ କରି ତାଙ୍କର ସତ୍କାର କରୁଛନ୍ତି। ଏହା ସ୍ତ୍ରୀର କର୍ତ୍ତବ୍ୟ, ଏକ ପତିବ୍ରତା ଆଜ୍ଞାନକାରିଣୀ ସ୍ତ୍ରୀ ସ୍ୱାମୀ ଅନେକ ଦିନ ପରେ ଯେତେବେଳେ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ତାଙ୍କୁ ଏପରି ଭାବରେ ତାଙ୍କର ଆଦର ସତ୍କାର କରିବା କଥା। ତେଣୁ ଅତିଥି କଷ୍ଟମାନଙ୍କର ଏହିପରି ଭାବରେ ଆଦର ସତ୍କାର କରି ତାଙ୍କୁ ଆସନ ପ୍ରଦାନ କରୁଛନ୍ତି। ତେଣୁ କଷ୍ଟ ମୁନି ବର୍ତ୍ତମାନ ଆସନରେ ଉପବେଶନ କରି ସେ ଅତିଥିଙ୍କର ଏପରି ଅବସ୍ଥା ଏବଂ ଆଶ୍ରମର ଏପରି ଅବସ୍ଥା ଦର୍ଶନ କରି ତାଙ୍କୁ ପ୍ରଶ୍ନ କରୁଛନ୍ତି। ଅତି ଅଭଦ୍ରଂ ନ ବିପ୍ରାଣଂ ଭଦ୍ରେ ଲୋକେ ଗୁଣାଗତଂ ନ ଧର୍ମସ୍ୟ ନ ଲୋକସ୍ୟ ମୃତ୍ୟୁର ଛନ୍ଦନାବର୍ତ୍ତିନା। ତେଣୁ କଶ୍ୟପ ମୁନି ଯିଏକି ସବୁ ସମୟରେ ଭଗବାନଙ୍କର ଚିନ୍ତନରେ ରହିଛନ୍ତି, ଭଗବାନଙ୍କର ଭକ୍ତ ଏବଂ ଭଗବାନଙ୍କର ଧ୍ୟାନରେ ରହିଥାନ୍ତି, ସେ ଯେତେବେଳେ ଅନେକ ଦିନ ପରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି, ସେତେବେଳେ ସେ ପ୍ରଥମେ ଗୃହର ସମାଚାର ଜିଜ୍ଞାସା କରୁନାହାନ୍ତି। କିନ୍ତୁ ଏକ ସାଧାରଣ ଗୃହସ୍ଥ ଯେତେବେଳେ ଅନେକ ଦିନ ପରେ ଗୃହକୁ ପ୍ରତ୍ୟାବର୍ତ୍ତନ କରେ, ସ୍ୱାଭାବିକ ସେ ଗୃହର ଗୃହ ସମ୍ବନ୍ଧରେ ଜିଜ୍ଞାସା କରିବ ଯେ ଗୃହରେ ସବୁ କୁଶଳ ମଙ୍ଗଳ। କିନ୍ତୁ କଷ୍ଟମାନେ ଦେଖୁଛନ୍ତି ଆଶ୍ରମରେ ନୀଳାନନ୍ଦମୟ ବାତାବରଣ, ଅର୍ଥାତ୍ ସେ ଗୃହ ସମ୍ବନ୍ଧରେ ପ୍ରଥମେ ପ୍ରଶ୍ନ କରୁନାହାନ୍ତି। ତାଙ୍କର ପ୍ରଥମ ପ୍ରଶ୍ନ ହେଉଛି ଯେ ହେ ଭଦ୍ରେ